ଭଗବାନ ଇନ୍ଦ୍ରଙ୍କ ସପକ୍ଷରେ ଅଛନ୍ତି ଏବଂ ଦଧିଚ ଋଷିଙ୍କର ଅସ୍ଥିରେ ବଜ୍ର ନିର୍ମିତ ହୋଇଛି ବୃତ୍ର ପ୍ରଭୁ ସବୁ ଜାଣିଛନ୍ତି, କିନ୍ତୁ ବହୁ ପ୍ରାର୍ଥନା କଲେ କିନ୍ତୁ ବୃତ୍ରପ୍ରଭୁଙ୍କର ବୈଷ୍ଣବତାରେ ଇନ୍ଦ୍ର ପରାଜିତ ହୋଇଗଲେ, ସେ ବଜ୍ର ଚଲାଉନାହାନ୍ତି। ତେଣୁ କହିଲେ ଏ ବରାକା ଏ ନିଚ ଏ ବହିଦର୍ଶିନଙ୍କୁ ମୁଁ କାହିଁ ପ୍ରାର୍ଥନା କରିବି, ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି। ସମାଧି ନେତ୍ରରେ ପୂର୍ବରେ ବହୁ ଭାବରେ ସେବା କରିଥିବା ପୂର୍ବ ଜନ୍ମରେ ପ୍ରଭୁ ଶଙ୍କର୍ଷଣଙ୍କୁ ସେ ଚିନ୍ତା କରିକି ଯେଉଁ ସ୍ତୁତି କରିଥିଲେ ସେ ସ୍ତୁତି ହେଉଛନ୍ତି ଭାଗବତର ପ୍ରାଣ। ସେ ସ୍ତୁତିଙ୍କୁ ଆମେ ସ୍ମରଣ କରିକି ଆଗକୁ ଯିବା। ଅହଂ ହରେ ତବ ପାଦୈକ ମୂଳଂ ଦାସାନୁ ଦାସ ଭବିତାସ୍ମି ଭୂୟୋ ମନସ୍ମରେତାସୁ ମନସ୍ମରେତୟସୁ ପତି ଗୁଣସ୍ତେ ଗୁଣୀତ ବା କର୍ମ କରୋତି କାୟ ନନାକ ପୃଷ୍ଟଂ ନ ଚ ପାରମେଷ୍ଟ୍ୟଂ ନ ସାର୍ବଭୌମଂ ନ ରସାଧିପତ୍ୟଂ ନ ଯୋଗ ସିଦ୍ଧି ପୁନର୍ଭବମା ସାମଞ୍ଜସ୍ୟତୋ ବିରହରିୟ କାଙ୍କେ ଅଜାତ ପକ୍ଷାଇବ ମାତରଂ ଖଗା ସ୍ତନ୍ୟଂ ଯଥାବଶ୍ଚତରଂ କ୍ଷୁଦାର୍ଥା ପ୍ରିୟାଂ ପ୍ରିୟୈବ ବିଶୁତାଂ ବିଶର୍ଣ୍ଣା ମନୋରବିନ୍ଦାଖ୍ୟ ଦିନ୍ଦ୍ରୁକ୍ଷତାତ୍ମ। ଏ ପର୍ଯ୍ୟନ୍ତ ଯାଇଥିଲେ। ଅଥ ଯେତେବେଳେ ଭଗବାନଙ୍କୁ ବଳ ବିକଳରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋର ଦିଦୃକ୍ଷା ଭାବ ମୋର ଦର୍ଶନ କରିବାର ଲାଳସା ଅନନ୍ୟ ଆଶ୍ରୟତ୍ୟ ମୁଁ ଆପଣଙ୍କ ଉପରେ ପୂର୍ଣ୍ଣ ନିର୍ଭର କରିଛି, ଯେଭଳି ବତ୍ସ୍ୟା ଯେଭଳି ଖଗ ଶିଶୁ ଏବଂ ଯେଭଳି ଗୃହରେ ଥିବା ପ୍ରିୟା ଯେଭଳି ଅନନ୍ୟ ଭାବରେ ଆଶ୍ରୟ କରିଥାନ୍ତି ତାଙ୍କର ସୋସୁ ଅଭିଳସିତ ପ୍ରିୟ ବସ୍ତୁକୁ, ମୁଁ ସେଇଭଳିଆ ଆପଣଙ୍କୁ ଆଶ୍ରା କରି ମୁଁ ରହିଛି। ହେ ସୌଭାଗ୍ୟ ଗୁଣନିଧି ହେ ହରେ ପ୍ରତି ଶ୍ଲୋକରେ ସମ୍ବୋଧନ କଲେ ଏବଂ ଦେଖିଲେ ମୋର ବଡ଼ ଭାଗ୍ୟ ନାହିଁ, କାରଣ ଭଗବାନଙ୍କୁ ତିନୋଟି ସିଦ୍ଧାନ୍ତଙ୍କୁ ସ୍ମରଣ କରିକି ଆଗକୁ ଯିବା। ପ୍ରଥମ ଶ୍ଲୋକର ସିଦ୍ଧାନ୍ତ କହିଲେ ଦାସାମ ଦାସ ଭାବ। ଦ୍ୱିତୀୟ ଶ୍ଲୋକର ସିଦ୍ଧାନ୍ତରେ କହିଲେ ନିଷ୍କାମତା, କେବଳ ପ୍ରଭୁଙ୍କୁ ହିଁ, ପ୍ରଭୁଙ୍କର ବସ୍ତୁକୁ ଛାଡ଼ିକି ମଧ୍ୟ, ପ୍ରଭୁଙ୍କ ଦତ୍ତ ବସ୍ତୁକୁ ଛାଡ଼ିକି ମଧ୍ୟ ପ୍ରଭୁଙ୍କ ଠାରେ ପ୍ରୀତି। ଏବଂ ତୃତୀୟରେ ଉତ୍କଣ୍ଠା ଅନନ୍ୟ ଆଶ୍ରୟତ୍ୱ ଏବଂ ପ୍ରଭୁଙ୍କ ଉପରେ ପୂର୍ଣ୍ଣ ନିର୍ଭର ଏବଂ ଏହି ଚତୁର୍ଥରେ ଭକ୍ତ ସଙ୍ଗ ମାଗିବେ। ଯୁବ ଗୋସ୍ୱାମୀ ତାଙ୍କର କ୍ରମ ସନ୍ଦର୍ଭ ରଚନା କରୁଛନ୍ତି, ଅଥ ତତ ଦର୍ଶନ ଭାଗ୍ୟମ ସ୍ୱସ୍ୟ ଅସମ୍ଭବ ଆୟମ ଇଦମପି ମମସ୍ୟା ଇତି ସବାସ୍ପ। ପୁରା କ୍ରନ୍ଦନ କଲେ, ଅଥତ ଦର୍ଶନ ଭାଗ୍ୟମ ସ୍ୱସ୍ୟ ଅସମ୍ଭବ ଆୟମ, ମୋ ଭଳି ଏ ଅସୁର ଜୁନିରେ ଥାଇ ମୁଁ କେତେବେଳେ ଆଶା କରିଦେଲି ମୋତେ ମୋର ଭଗବାନଙ୍କର କେବେ ଦର୍ଶନ ହେଇପାରିବ, ଏଟା ଅସମ୍ଭବ ଜିନିଷ, ମୁଁ ଭଗବାନଙ୍କୁ ପାଇପାରିବି ନା। ଇଦମପି ମମସ୍ୟା ଇତି ସବାସ୍ପ ଆହ ସବାସ୍ପ ଆହ ଅତି କଣ୍ଠ ଅବରୁଦ୍ଧ ହେଇଯାଉଛି। ଇନ୍ଦ୍ର ଦେଖୁଛନ୍ତି ଏତେ ବଡ଼ ଘୋର ଶରୀରରେ ଯାହାଙ୍କର ଭୟଙ୍କୃତି ଶରୀର ଏବଂ ଭାବ ବାହାରକୁ ଯେଉଁ ପ୍ରକଟ କରୁଛନ୍ତି ଅତି ଭୟଙ୍କର ଭାବ, କିନ୍ତୁ ବର୍ତ୍ତମାନ କ୍ରନ୍ଦନ କରି ଭଗବାନ ସ୍ତୁତି କରୁଛନ୍ତି। ମମ ଉତ୍ତମ ଶ୍ଲୋକ ଜନେଷୁ ସଖ୍ୟମ ସଂସାର ଚକ୍ରେ ଭ୍ରମତାଂ ସ୍ୱକର୍ମବି ତୋନ୍ମାୟା ଆତ୍ମା ଆତ୍ମା ଯେହେ ଦେହ କେ ହେ ସ୍ୱାତ୍ସିତ୍ୟ ପ୍ରିୟା ଭଳି ମୋର ଅନ୍ତରରେ ବ୍ୟାକୁଳତା ନାହିଁ, କିମ୍ବା ବତ୍ସ୍ୟା ଭଳି ମୋର ଅନନ୍ୟ ଆଶ୍ରୟତା ଦିଦୃକ୍ଷତା ଭାବ ନାହିଁ। ମୁଁ ଗୋଟିଏ ଆଶା କରୁଛି, ମୁଁ ଦୁର୍ଭାଗା ଏ ଜିନିଷ ପାଇପାରିବିନି, କିନ୍ତୁ ମୁଁ ଏଇ ଗୋଟିଏ ଆଶା କରୁଛି ମୋର କାମନାକୁ ଆପଣ ପୂର୍ଣ୍ଣ କରନ୍ତୁ। ମମ ଉତ୍ତମ ଶ୍ଲୋକ ଜନେଇଶୁ ସକ୍ଷମ, ମୋର ଉତ୍ତମ ଶ୍ଲୋକଙ୍କର ଜନଙ୍କ ଠାରେ ସଖ୍ୟ ହଉ, उत्तम श्लोक उद्गत तमोजस्य अविद्याजस्य सर्वोत्तम। भगवान के निकट रे जहां के निकट रे अविद्या नहीं उद्गत तमो विशेष उद्गत विशेष भाव तमो अविद्या जहां के निकट रे नहीं से प्रभु कर श्लोक श्लोक अर्थ जस उत्तम श्लोक जनम घटार मोर सख्य भाव विश्वनाथ बहुत सुंदर भाव रचना कले श्लोक टीका अथ तत्क्षण अति दैन्य भाव उदयन जो प्रार्थना करदे चिंता कले अंतर दैन्य भाव चल आसा दैन्य भाव उदयन धन्यवाद कहीं उदय हंत हंत मम अधमस्य कथम एतावत् सौभाग्यम संभवेत हाय हाय मो भली अधमर यही भाव में किभली सौभाग्य आसब अत अस्तु इति प्रार्थे से प्रार्थना कले ए श्लोकर दुईट शिक्षा प्रथम शिक्षा हेले भक्त संग कामना अभक्तर संग मोर न हो आम कर्मफल को भोगेबी तीनोट जिन बहुत ध्यान देख शुणे मम उत्तम जन मम उत्तम श्लोक जनेशु सक्षम संसार चक्र भ्रमतां सो कर्म भी मो कर्मफल मु काटिया पाई कहूँ रुद्र प्रभु कहते प्रभु मो कर्मफल को भोगेबी मोर भक्त संग देह आत्मा आत्मज देह गेहसु आसक्त जनानां ननाथ भुयम तांकर संग मोर न हो सेमानकर संग मोर न हो के माने जो माने देह पुत्र स्त्री धनादि रे आसक्त अछन्ति तांकर संग न हो तीनोटी प्रार्थना आ ए तीनोटी प्रार्थनार संपूर्ण चारोटी स्तुतिर जो जीवन दैन्य से मध्ये अच्छा कारण दैन्य दैन्यता बा दीनता भाव हूँ भक्ति महाराणी श्रृंगार जो व्यक्ति सुशोभित हुए कि विशेषकर नारी सुशोभित हुए तेतोटी बेस भक्ति महाराणी तो ना माँ भगवान शक्ति ସେଥିରେ ଆଚାର୍ଯ୍ୟମାନେ ଟୀକା ଦେଇଛନ୍ତି ବା ତାଙ୍କୁ ସୁଶୋଭିତ କରିଛନ୍ତି ବସ୍ତ୍ର ହେଲେ କିଏ ନା ଦୈନ୍ୟ କଥାଶ୍ରବଣ କ'ଣ କଥାଶ୍ରବଣ କାନଫୁଲ ଭଳି ଜଳସେଚନ ଯେମିତି ଆମେ ବୃକ୍ଷରେ ଜଳସେଚନ କରୁଛେ ବା ମୁଁ ଭୁଲ କହିଲି ବୃକ୍ଷ ମୂଳରୁ ଯେଉଁ ମଇଳା ଗୁଡ଼ାକ ଆମେ ସବୁ କାଢ଼ୁଛେ ନା କ'ଣ କହୁଛେ ଉପଲତା ଗୁଡ଼ିକ ସବୁ କାଢ଼ୁଛେ ବାହାର କରୁଛେ ସେଭଳି ଶ୍ରବଣ କୀର୍ତ୍ତନ ହେଲେ ଫୁଲ ଆଉ ଏଗୁଡ଼ିକୁ ସବୁ କାଢ଼ିବା ହେଉଛି ନାସା ଫୁଲ ଏ ବି ସବୁ ତୁଳନା କରିଛନ୍ତି ଭକ୍ତି ମହାରାଣୀକୁ ଶୋଭିତ କରିଛନ୍ତି ତା ଭିତରେ ଦୈନ୍ୟ ହେଲା ଭକ୍ତିର ଜୀବନ କୃପା ସେ ଦୈନ୍ୟାଦି ଯଜୁ ପ୍ରଜାୟତେ ଯତ୍ ଦୈନ୍ୟମ ତତ୍ କୃପା ହେତୁ ସ ନାସ୍ତି ମମ ଅଣୁ ଅପି ଜଣେ କୃପା ପାଇବ ଭଗବାନଙ୍କର କିଭଳି ତା ଅନ୍ତରେ ଦୈନ୍ୟ ଆସିଲେ ଦୈନ୍ୟ ନ ଆସିଲେ ସେ କେବେ ଭଗବାନଙ୍କର କରୁଣା ପାଇପାରିବ ଦୈନ୍ୟ ହେଉଛି ଭଗବାନଙ୍କର କରୁଣା ପାଇବାର କୃପା କୃପା ସେ ଦୈନ୍ୟା ଆଦି ଯଜୁ ପ୍ରଜାୟତେ ଦୈନ୍ୟରେ ଜଣେ କୃପା ପ୍ରାପ୍ତ ହେବ ଆଉ ଦୈନ୍ୟ ଭାବ ଏଇଠି ରଖିଲେ ଅଥ ତତ୍କ୍ଷଣ ଏବ ଅତି ଦୈନ୍ୟ ଭାବ ଉଦୟନମ ହନ୍ତ ହନ୍ତ ମମ ଅଧମସ୍ୟ ପ୍ରଥମ ଏତାବତ୍ ସୌଭାଗ୍ୟମ ସମ୍ଭବତେ ମୋ ଭଳି ଅଧମର ବୃତ୍ତାସୁର ପ୍ରଭୁ କହୁଛନ୍ତି ମୋ ଭଳି ଅଧମର ଏଭଳି ସୌଭାଗ୍ୟ କିଭଳି ହେବ ଏଠି ଦୈନ୍ୟ ଭାବକୁ ରଖିଲେ ଶ୍ଲୋକରେ ଭକ୍ତିର ପ୍ରାଣକୁ ରଖିଲେ ନନିନ୍ଦିତମ କର୍ମ ତଦସ୍ତି ଲୋକେ ସହସ୍ରଶ ଜନ୍ମୟାଭ୍ୟଦାୟ ସୋହମ୍ ବିପାକେ ଅବସର ମୁକୁନ୍ଦ ବେଙ୍ଗଲୀରେ ଅନୁବାଦ କରି ଲେଖିଛନ୍ତି ହେନ ଦୁଷ୍ଟ କର୍ମ ନାହିଁ ଯାହା ଆମେ କରିନାହିଁ ସହସ୍ର ସହସ୍ର ବାର କରି ସେହି ସବ କର୍ମ ଫଳ ପେଇ ଅବସର ବଳ ପେଶିଛି ଆମରେ ଯନ୍ତ୍ର କରି ଏ ଶ୍ଳୋକର ଅନୁବାଦ ନନିନ୍ଦିତମ କର୍ମ ତଦସ୍ତି ଲୋକେ ପ୍ରଭୁ ସଂସାରରେ ଏଭଳି ନିନ୍ଦା କର୍ମ ନାହିଁ ମୁଁ ଯାହା କରେ କି ଭଗବାନଙ୍କୁ ଏମିତି ଭାବନ୍ତୁନି ଭଗବାନ ଖେଳର ବସ୍ତୁ ବୋଲି ଭଗବାନ ବିଷୟ ନୁହନ୍ତି, ଆପଣ କର୍ମ ବଳରେ ଗୁଣ ବଳରେ ଭଗବାନଙ୍କୁ ରୋଜଗାର କରିଦେବେ। ଆପଣ ଅପ୍ରାକୃତ ଗୁଣରେ ସାଧୁଗୁରୁଙ୍କର କରୁଣାରେ ଅପ୍ରାକୃତ ଗୁଣରେ ବିକଶିତ ନହେଲେ ଭଗବାନଙ୍କୁ କେବେ ଦର୍ଶନ କରିପାରିବେ ନା କି ଭଗବାନଙ୍କୁ ପ୍ରାପ୍ତ ହୋଇପାରିବେ। ଭଗବାନ କାହାର ସମ୍ପତ୍ତି ନୁହନ୍ତି, ପ୍ରାକୃତ ସମ୍ପତ୍ତି ନୁହନ୍ତି, ସେ ଅପ୍ରାକୃତ ସମ୍ପତ୍ତି, ସେ ନିଜକୁ ନିଜେ ଦିଅନ୍ତି। ଆଉ ସେ କିବ ଦିଅନ୍ତି ନା ଏଇଭଳି ଭକ୍ତକୁ ଦିଅନ୍ତି ଯିଏ ସବୁବେଳେ ଅନ୍ତର ଭିତରେ ପ୍ରାର୍ଥନା କରେ ନନ୍ଦିତମ କର୍ମ ତଦସ୍ତି ନନ୍ଦିତମ କର୍ମ ତଦସ୍ତି ଲୋକେ, ପ୍ରଭୁ ଏ ଲୋକ ଭିତରେ ତିନି ଲୋକ ଭିତରେ ଏଭଳି ନିନ୍ଦ୍ୟ କର୍ମ ନାହିଁ ଯା ଆମ କରେ ନାହିଁ। ଭଗବାନ ଯଦି ପଚାରିବେ କେତେ ନିନ୍ଦିତ କର୍ମ କରିଛ ନା ସହସ୍ର ସହ, ମୁଁ ସହସ୍ର ନିନ୍ଦିତ କର୍ମ କରିଛି, ଏ ଧନ୍ୟଭାବ। ସୋହମ ବିପାକେ ଅବସର ମୁକୁନ୍ଦମ, ହେ ମୁକୁନ୍ଦ ଆପଣ ମୋତେ ମୁକୁନ୍ଦ ଶବ୍ଦ ଉଚ୍ଚାରଣ କାହିଁକି ହେଲେ ମୋତେ ଆପଣ ମୁକ୍ତି ଦିଅନ୍ତୁ ଏସବୁ କର୍ମ ଫଳ। ହେ ମୁକୁନ୍ଦ ସୋହମ ବିପାକମ ଅବସର ମୁକୁନ୍ଦମ, ସେସବୁ କର୍ମଫଳକୁ ମୋତେ ମୋତେ ଭୋଗିବାକୁ ପଡ଼ିବ, ସେ ଅବସର ଆସିଯାଇଛି। ତେଣୁ ମୁଁ କ'ଣ କରୁଛି ନା କ୍ରନ୍ଦାମି ସମ୍ପ୍ରତି ଗତିସ୍ତବ ଅଗ୍ରେ, ମୁଁ ମୋର କିଛି ଉପାୟ ନାହିଁ, ମୁଁ କେବଳ ଆପଣଙ୍କ ଆଗରେ କାନ୍ଦୁଛି। ଏଭଳି ଭାବ ଜାଗ୍ରତ ନ କରିପାରିଲେ ଦୈନ୍ୟତା କିଭଳି ଆସିବ ସାଧୁ ସଙ୍ଗରେ? ଶ୍ରବଣ କୀର୍ତ୍ତନ କରିବା ଦ୍ୱାରା ଅନର୍ଥ ଗୁଡ଼ିକ ଗଲା ପରେ, ଅନର୍ଥ ମୁକ୍ତ ହେଲା ପରେ ଜଣେ ଜୀବର ତାର ସ୍ୱାଭାବିକ ଆତ୍ମଶକ୍ତି ଧୀରେ ଧୀରେ ଆସିବ ଏବଂ ତାର ଦୈନ୍ୟତା ଧୀରେ ଧୀରେ ବଢ଼ିବ। ସେଥିପାଇଁ ସେ କହୁଛନ୍ତି ମୋର ଉତ୍ତମ ଶ୍ଳୋକଙ୍କ ଜନଙ୍କଠାରେ ମୋର ସଖ୍ୟ ହଉ ନା, କାହିଁକି ନା ଭଗବତ ଭକ୍ତି ସଙ୍ଗେ ଭଗବତ ଭକ୍ତ ସଙ୍ଗେ ଏନମ ଭଗବତ ଦଶଗାଣେନମ ଏବଂ ସର୍ବ କର୍ମଫଳ ଅବିଦ୍ୟା ସଂସାର ନାଶ ଭବତି। ଦୁଇଟି ଜିନିଷ ହୁଏ, ଭଗବତ ଭକ୍ତ ସଙ୍ଗେ ଏନ ଭଗବାନଙ୍କର ଭକ୍ତ ସଙ୍ଗରେ ଭଗବତ ଯଶଗାନେନ ଭଗବାନଙ୍କର ଯଶଗାନରେ ସର୍ବ କର୍ମମୂଳ ଅବିଦ୍ୟା ଆଉ ସଂସାର ଭୟ ନିବର୍ତ୍ତତି, ସଂସାରର ଭୟ ବା ସଂସାର ଅବସ୍ଥା ଆଉ ସର୍ବକର୍ମର ମୂଳ ଯେଉଁ ଅବିଦ୍ୟା ଏ ନାଶ ହେଇଯାଏ। ସେଥିପାଇଁ ସେ ଭକ୍ତ ସଙ୍ଗ ମାନୁଛନ୍ତି। ଭକ୍ତ ସଙ୍ଗ କରିବା ପରେ ଜଣଙ୍କର ସ୍ୱାଭାବିକ ଚାରୋଟି ଜିନିଷ ଆସିବା, ଆମେ ପରେ ଆଲୋଚନା କରିବା, ତା ସ୍ୱାଭାବିକ ଦୈନ୍ୟ ଆସିବ। ନନ୍ଦିତମ କର୍ମ ତଦପି ଲୋକେ, କେବଳ ମୁଁ ନିନ୍ଦା କର୍ମ କରୁଛି ବୋଲି ଆସିବନି। ଆମେ ତ ବେଳେବେଳେ ନିନ୍ଦା କର୍ମ କରୁଛି ବୋଲି ମନକୁ କହିଦେଉଛି ମୁଁ ବହୁତ ନିନ୍ଦା କର୍ମ କରୁଛି, ଖରାପ କର୍ମ କରୁଛି, ପୁଣି ନିଜ ଯୋଗ୍ୟତା ପାଇଁ ପ୍ରଶଂସା କରୁଛି। ଆମକୁ ଯଦି କିଏ ପ୍ରଶଂସା କରିଦେଉଛନ୍ତି ହଁ ହଁ ମୋର କିଛି ଗୁଣ ବି ଅଛି, ଆମେ ଖୁସି ହେଉଛି ନା ନା, ନିଜର ଅଯୋଗ୍ୟତା ପାଇଁ ନିନ୍ଦା କରିବ, ଏ ନିଜର ଖରାପ କର୍ମ ପାଇଁ ସେ ନିଜକୁ ନିନ୍ଦା କରିବ, ଆଉ ଯାହାର ଯୋଗ୍ୟତା ତାର କିଛି ବୋଲି ଅଛି ସେ ଭାବିବନି, ସେ ଅଯୋଗ୍ୟ ବୋଲି ଭାବିବ। ଏ ବୃତ୍ତାଶ୍ର ପ୍ରଭୁଙ୍କର ଏ ଉଦ୍ଗାରର ପ୍ରାଣ ଧନ୍ୟ, ପ୍ରଭୁ ମୁଁ ଏଭଳି କର୍ମ କରିଛି ସହସ୍ର ଏ ସଂସାରର ଏଭଳି ହୀନ କର୍ମ ନାହିଁ ଯାହା ଆମେ କରିନୁ, ହେନ ହୀନ କର୍ମ ନାହିଁ ଯାହା ଆମେ କରିନାହିଁ ସହସ୍ର ସହସ୍ର ବାହାରି। ଏ ଶ୍ଳୋକ ଅର୍ଥ ମୁଁ ସବୁ ହୀନ କର୍ମ କରିଛି, ଆଉ ଗୁଣ ଭଗବାନ ପଚାରେ ଏତେ ହୀନ କର୍ମ କରୁଥିଲେ କ'ଣ କିଛି ଗୁଣ ନାହିଁ? କହିଲେ ମୋର କିଛି ଗୁଣ ନାହିଁ, ନ ଧର୍ମନିଷ୍ଠ ନ ଚ ଆତ୍ମବେଦୀ ନ ଭକ୍ତିମାନ ତୋଚରଣାର ବିନ୍ଦେ। କାଲି ସେ କଥା ଏ ଶ୍ଳୋକ ଅନୁବାଦ, କର୍ମ ନାହିଁ ଜ୍ଞାନ ନାହିଁ କୃଷ୍ଣ ଭକ୍ତି ନାହିଁ, ଏ ଶ୍ଳୋକ ଅନୁବାଦ। ଭକ୍ତିମୟ ଠାକୁର ସମଗ୍ର ବିଶ୍ୱର ଶାସ୍ତ୍ରର ପ୍ରାଣ, ଯେଉଁ ବୈଷ୍ଣବ ସିଦ୍ଧାନ୍ତ, ଯେଉଁ ଭକ୍ତି ସିଦ୍ଧାନ୍ତ କେବଳ ଭଜନା କରି ଲେଖିଦେଇଛନ୍ତି, ସବୁ ଆଚାର୍ଯ୍ୟଙ୍କର ସ୍ତୁତି ଇଏ ଆଣି ତାକୁ ସବୁ ଲେଖି ଦେଇଛନ୍ତି। ନ ଧର୍ମନିଷ୍ଠ ନ ଚ ଆତ୍ମବେଦୀ, ପ୍ରଭୁ ମୁଁ ଧର୍ମନିଷ୍ଠ ଲୋକ ନୁହେଁ। ବୃତ୍ତାଶ୍ରୁଙ୍କର ଯେଉଁ ଧନ୍ୟବାଦ, ହନ୍ତ ହନ୍ତ ମମ ଅଭାଗସ୍ୟ ମମ ଦୁର୍ଭାଗସ୍ୟ କଥମ ଏବଂ ସମ୍ଭବତେ, ମୋ ଭଳି ଦୁର୍ଭାଗ ଲୋକ ଏଭଳି କିଭଳି ପାଇବ ଏଭଳି ଭାବ, ମୁଁ ତ ପାଇପାରିବିନି ଅଜାତ ପକ୍ଷ ଭଳି ଭାବ, ବତ୍ସ୍ୟା ଭଳି ଭାବ, ପ୍ରିୟା ଭଳି ଭାବ, ତେଣୁ ମୋତେ ଟିକେ ଭକ୍ତ ସଙ୍ଗ ଦିଅନ୍ତି ମାଗୁଛନ୍ତି। ଏଇ ଦୈନ୍ୟ କୃପାସୁ ଦୈନ୍ୟାଦି ଯଜୁ ପ୍ରଜାୟତେ ଯତ୍ ଦୈନ୍ୟ ତତ୍ କୃପା ହେତୁ ନାସ୍ତି ମମ ଅଣୁ ଅପି, ପ୍ରଭୁ ଦୈନ୍ୟଟା ହେଉଛି କୃପାର ହେତୁ କିନ୍ତୁ ମୋ ନିକଟରେ ଦୈନ୍ୟ ବି ନାହିଁ, ଅଣୁ ପରିମାଣରେ ନାହିଁ, କାହିଁକି ନା ମୁଁ ଜଗତର ସବୁ ହୀନ କର୍ମ କରିଛି, ଆମର ଗୁଣ ମୋର ଗୁଣ କିଛି ନାହିଁ। ନ ଧର୍ମନିଷ୍ଠ ନ ଚ ଆତ୍ମବେଦୀ, ମୁଁ ଆତ୍ମତତ୍ତ୍ୱ ବି ଜାଣିନି, ଭକ୍ତିତତ୍ତ୍ୱ ବି ଜାଣିନି। ନ ଭକ୍ତିମାନ ତ ଚରଣାରବିନ୍ଦେ, ଆପଣଙ୍କ ଚରଣାରବିନ୍ଦରେ ମୋର ଭକ୍ତି ବି ନାହିଁ। ଭଗବାନ କହିଲେ ତାହେଲେ ମୋର ଶରଣ କେମିତି ଯାଉଛୁ? ନା କେବଳ ଗୋଟିଏ ଗୁଣ ମୋ ନିକଟରେ ଅଛି, ମୁଁ ଅକିଞ୍ଚନ ଲୋକ, ଆଉ ଆପଣ ହେଉଛନ୍ତି ଅକିଞ୍ଚନର ବିତ। ଅକିଞ୍ଚନ ଅନନ୍ୟ ଗତି ଶରଣ୍ୟମ ତତ୍ପାଦ ମୂଲମ ଶରଣଂ ପ୍ରପଦ୍ୟେ, ପ୍ରଭୁ ମୁଁ ଅକିଞ୍ଚନ ଲୋକ ଆପଣ ହେଉଛନ୍ତି ଅକିଞ୍ଚନକୁ ଶରଣ ଦେବା ଲୋକ ଅନନ୍ୟ ଗତି ଶରଣମ ତବ ପାଦମୂଳମ ଶରଣ ପ୍ରପତ୍ତି ମୁଁ ଆପଣଙ୍କ ପାଦମୂଳରେ ମୁଁ ଶରଣ ଯାଉଛି ଦୈନ୍ୟକୁ ବି ଏଠି ରଖିଲେ କ'ଣ ମାଗିଲେ ମମ ଉତ୍ତମ ଶ୍ଳୋକସ୍ୟ ତବ ଜନେଷୁ ଭକ୍ତେଷୁ ଏବଂ ସଖ୍ୟ ଭୂୟା ଭୂୟାତ ଶବ୍ଦ ରଖିଲେ ଭୂୟାତ ଶବ୍ଦ ଅର୍ଥ ଆପଣ ଆଶୀର୍ବାଦ କରନ୍ତୁ ଆପଣଙ୍କର ଆଶୀର୍ବାଦ ହେଲେ ଭକ୍ତ ସଙ୍ଗରେ ଭକ୍ତ ସଙ୍ଗ ଏମିତି ମିଳିବନି ଭକ୍ତ ସଙ୍ଗ ନୁହେଁ ଯେ ଭକ୍ତ ମେଳରେ ରହିବା ଏଠି ଯେତେବେଳେ ଭକ୍ତ ସଙ୍ଗ କଥା ବୃତ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଧ୍ୟାନ ନେତ୍ରରେ ଦେଖିକି ସେଠି ଆମ ଭଳି ସାଧାରଣ ବିଷୟାଭିମାନ ଯିବାର ସଙ୍ଗ ମାଗୁନାହାନ୍ତି କାରଣ ଭକ୍ତ ସଙ୍ଗରେ ଭଗବାନଙ୍କୁ ଧରି ହୁଏ ଭକ୍ତ ସଙ୍ଗ ନ କଲେ ଆମର ଭଗବାନ କିଏ ଧରିପାରିବେନି ଆପଣ ବସ୍ଛାକୁ ଧରିବା ପାଇଁ ଚାହିଁବେ ବସ୍ଛାକୁ ଗଲେ ଧରିପାରିବେ ଆପଣ ବାଛୁରୀକି ଧରିପାରିବେ ବାଘ ଏ ବାଛୁରୀକି ପାରେ ନା ସେତେବେଳେ ମାର କ୍ଷୀର ଖାଉଥିବ ଭଗବାନ ଏମିତି ସୃଷ୍ଟି କରିଛନ୍ତି ବାଘ ବି ଯଦି ଦୌଡ଼ିବ ବି ସେ ବସ୍ଛାକୁ ଧରିପାରିବନି କିନ୍ତୁ ବସ୍ଛାକୁ ଧରିବାକୁ ହେଲେ ତା ମା ପାଖରେ ଥିଲାବେଳେ ଧରିବାକୁ ହେଲେ ସେ ମା ପାଖରେ ରୁହେ ତାକୁ ଧରିବ ଆରାମସେ ଭଗବାନଙ୍କୁ ଧରିବାକୁ ହେଲେ ସେ ଭକ୍ତ ପାଖରେ ରୁହେ ଭକ୍ତ ତାଙ୍କର ମା ଆମର ଲେଖିଲେନି ଦେନୁ ପଛେ ପଛେ ପଶ୍ଚା ସାଲ ଦେଖି ଲେଖିଲେ ନା ଦେନୁ ପଛରେ ପଶ୍ଚା ଯେମିତି ଚାଲିଥାଏ ଆପଣ ଭକ୍ତ ପଛରେ ସେମିତି ଚାଲିଥାନ୍ତି ଦେନୁ କିଏ ହେଲେ ଭକ୍ତ ଭଗବାନ ହେଲେ ବସ୍ଛା ତାଙ୍କ ପଛେ ପଛରେ ଯିବେ ଆଉ ଭଗବାନଙ୍କୁ ଧରିବାକୁ ହେଲେ କେହି ବସ୍ଛାକୁ ଧରିବାକୁ ହେଲେ ସଦ୍ୟଜାତ ଶିଶୁ ବସ୍ଛାକୁ ଧରିବାକୁ ହେଲେ ତାକୁ ମାକୁ ଧରିବାକୁ ପଡିବ ସେଥିପାଇଁ ସେ ଭକ୍ତ ସଙ୍ଗ ମାଗିଛନ୍ତି ମାକୁ ମା ପାଖକୁ ଗଲେ ମା ପାଖରେ ବସ୍ଛା ଥିବେ ନିଷ୍କିଞ୍ଚନ ପରମହଂସ ବୈଷ୍ଣବଙ୍କର ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସେତେବେଳେ ତାଙ୍କୁ ଧରି ହେବ ଧରିକି ରଖି ହେବ କାରଣ କାହିଁକି ଆପଣ ପ୍ରଶ୍ନ କରିବେ କାହିଁକି ଧରିକି ରଖି ହେବ ନା ବସ୍ଛା ସେତେବେଳେ ମାତୃସ୍ନେହରେ ଏତେ ଭୋଳ ହେଇଯାଇଛି ତାର ସ୍ୱାଭାବିକ ଚଞ୍ଚଳତା ସ୍ୱଭାବକୁ ଛାଡ଼ିଦେଇ ତା ଶକ୍ତିକୁ ଭୁଲି ଯାଇଛି ସେଠି ଚୁପଚାପ ରହିଯାଉଛି ସେଭଳି ଭଗବାନ ଯଦିଓ ସ୍ୱତନ୍ତ୍ର ସ୍ୱରାଟ କିନ୍ତୁ ତାଙ୍କର ଭକ୍ତବାତ୍ସଲ୍ୟ ଗୁଣ ପାଖରେ ସେ ସେଠି ତାଙ୍କର ସ୍ୱଭାବକୁ ଛାଡ଼ିକି ସ୍ୱରାଟ ଗୁଣକୁ ଛାଡ଼ିକି ସେଠି ବସିକୁ ଦେଇ ରହିଯାଇଛି ଭକ୍ତ ପାଖରେ ସେଠି ତାଙ୍କୁ ସେଠି ଧରି ହେବ ସେଥିପାଇଁ ଭକ୍ତ ସମ୍ମାନ ସମସ୍ତେ ଭାଗବତର ମୁଖ୍ୟ ସ୍ତୁତି 108 ସ୍ତୁତି ଅଛନ୍ତି 108 ସ୍ତୁତିରେ ସମସ୍ତେ ଗୋଟିଏ ଜିନିଷ ମାଗିଛନ୍ତି ଭଗବାନଙ୍କୁ ଦର୍ଶନ କରିକି ଭଗବାନଙ୍କୁ ମାଗିନାହାନ୍ତି ଭକ୍ତି ମାଗିନାହାନ୍ତି ବୈକୁଣ୍ଠ ମାଗିନାହାନ୍ତି ଭଗବାନଙ୍କୁ ମାଗିଛନ୍ତି ଆମକୁ ଭକ୍ତ ଦିଅନ୍ତୁ ବିଷ୍ଣୁ ଚକ ଠାକୁର ସେ କଥା କହିଥିଲେ ଭକ୍ତ ସଙ୍ଗ ଭକ୍ତ ସଙ୍ଗ ହେଉଛି ଭକ୍ତିର ଫଳ ଭକ୍ତ ସଙ୍ଗ ହେଉଛି ଭକ୍ତିର କାରଣ ଭକ୍ତ ସଙ୍ଗ ହେଉଛି ସତୁ ସ୍ୱୟଂ ଭକ୍ତି ଭକ୍ତ କାରଣ ଭକ୍ତ ଫଳ ସ୍ୱୟଂ ଭକ୍ତି ଏବତୁ ଭକ୍ତ ସଙ୍ଗ ଭବତି ଭକ୍ତ ସଙ୍ଗ ତିନୋଟି ଜିନିଷ ସ୍ୱୟଂ ଭକ୍ତି ଯଦି କେହି ଏକାନ୍ତିକ ଭକ୍ତ ଆନୁଗତ୍ୟରେ ରହି ସେବା କରି ତାଙ୍କର ସଙ୍ଗ କରୁଛନ୍ତି ପଚାରେ ତାର ଭକ୍ତି କ'ଣ ଏଇଟା ମୋର ଭକ୍ତି ଆଉ ଯଦି କେହି ଭକ୍ତି କରିପାରିବ ତାର କାରଣ କ'ଣ ନା ଐକାନ୍ତିକ ଭକ୍ତର ସଙ୍ଗ ଆଉ କ'ଣ କହିଲେ ଭକ୍ତି ଭକ୍ତିର କାରଣ ଭକ୍ତିର କାରଣ ଭକ୍ତିର ଫଳ ଆଉ ସ୍ୱୟଂ ଭକ୍ତି ଭକ୍ତ ସଙ୍ଗ ସେଥିପାଇଁ ସେ ମାଗୁଛନ୍ତି ମୋର ଭକ୍ତ ସଙ୍ଗ ହେଉ କିନ୍ତୁ ତନ୍ମାୟା ଆତ୍ମାତ୍ମା ଆଦି ଆଦିଷୁ ଗୃହ ଆଦିଷୁ ଗୃହ ଗୃହସୁ ଆସକ୍ତ ଜନସ୍ୟ କସ୍ୟାପି ମୟି ସକ୍ଷମ ନ ମୁୟା କଦାପି ମୋର ସେଭଳି ଲୋକର ସଙ୍ଗ ନ ହଉ ସଙ୍ଗ କହୁନାହାନ୍ତି ସକ୍ଷମ ସକ୍ଷମ ମାନେ ମୈତ୍ରୀ ପ୍ରଚେତାମାନେ ଯାହା କହିଲେ ତୋଳୟାମ ଲବେନାପି ଏ ଶ୍ଳୋକ ଭାଗବତରେ କେତେବାର ଆସିଛନ୍ତି ସୁତ ଗୋସ୍ୱାମୀ କହିଛନ୍ତି ପ୍ରଚେତାମାନେ କହିଛନ୍ତି ତୋଳୟାମ ଲବେନାପି ନା ସ୍ୱର୍ଗ ନା ପୁନର୍ଭବମ ଭଗବତ ଭକ୍ତି ସଙ୍ଗ ଭକ୍ତ ସଙ୍ଗ ସିଂ ମର୍ତ୍ତା ନା କିମୁତା ଆଶିଷ ଆଉ ବଡ଼ ଆଶିଷ କ'ଣ ଅଛି ମର୍ତ୍ତି ଲୋକମାନଙ୍କ ପାଇଁ ଭକ୍ତ ସଙ୍ଗ ଠାରୁ କିଛି ବଡ଼ ଆଶିଷ ଭକ୍ତ ସଙ୍ଗ ଭକ୍ତି ଫଳ ଫଳେ
ଅକୈତବ ଶାନ୍ତ ଭାବ ଆମର ଇନ୍ଦ୍ରିୟ ମାନେ ଆମର ସ୍ୱଭାବ ହରିନାମରେ ବସ ହଉଛି,
ତାହେଲେ ଆମେ ସର୍ପଠାରୁ କେଉଁ ଗୁଣରେ କୁହନ୍ ଶ୍ରେଷ୍ଠ? ସର୍ପକୁ କୃଷ୍ଣ ବୋଲି କହିଲେ ସେ ସାଙ୍ଗେ ସାଙ୍ଗ ଯେଉଁ ମନ୍ତ୍ର ପଢ଼ନ୍ତି ଭଗବାନଙ୍କର ନାମ କରିଲା ମାନେ ପଦ ଅଛି ସେଥିରେ କୃଷ୍ଣଙ୍କର ନାମ, କୃଷ୍ଣ ନାମ କହିଲା ମାନେ ସେ ଉଠିବ ସାଙ୍ଗେ ସାଙ୍ଗେ। ଆମେ ତ କୃଷ୍ଣ ନାମ କହିଲେ କ'ଣ ହେଉଛି, ଆମ ଇନ୍ଦ୍ରିୟ ମାନେ କ'ଣ କରୁଛନ୍ତି, ତାଙ୍କ ସ୍ୱଭାବ ଛାଡ଼ୁଛନ୍ତି, ବିଷ ଉଦ୍ଗାର କରୁଛନ୍ତି, ତାହେଲେ ଆମେ ସର୍ପଠାରୁ କେଉଁ ଗୁଣରେ ବଡ଼ ହେଲେ? ଆଉ ସର୍ପ ମନ୍ତ୍ର ଶୁଣିଲେ ଯେ ମନ୍ତ୍ର ଉଚ୍ଚାରଣ କରୁଥିବ ତା ପାଖରୁ ମନ୍ତ୍ର ଶୁଣିଲେ ସେ ଦେଖିଛନ୍ତି ସେ କ'ଣ କରେ, ଫଣାକୁ ଉଠେଇବ, ତାର ଫଣାଟାକୁ ଉଠେଇବ ଏମିତି, ଆଉ ମଥାକୁ ନଇଁଦେବ ସାଙ୍ଗେ ସାଙ୍ଗେ, ଆଗେ ଶୁଣିବ ତାପରେ ମଥାକୁ ନଇଁବ। ଭକ୍ତ ଶିଖିବ ସର୍ପ ଶୁଣିସାରିଲା ପରେ, ସାଧୁ ମୁଖରୁ ନାମ ଶୁଣିସାରିଲା ପରେ ସେ ଶରଣାଗତ ହେବ। ଆମେ ହେଉଛେ ବହୁତ ଶିଖିବାକୁ ପଡ଼ିବ ଜୀବନରେ, ଭକ୍ତ ବାବୁ ହେଲେ ସବୁ ଯିବାର ଗୁଣ ଅଛି, ସବୁ ଯିବାର ଏଭଳି ବସ୍ତୁ ନାହିଁ, ପ୍ରଭୁ ତାଙ୍କ ନିକଟ ସୁଗୁଣ ଦେଇ ନାହାନ୍ତି, କେବଳ ମଣିଷ ଗୋଟେ ପ୍ରାଣୀ, ଆମକୁ ସବୁ ସମସ୍ତଙ୍କ ପାଖରୁ ଶିଖିବାକୁ ହିଁ ପଡ଼ିବ, ଶିଖିଲେ ଆମେ ଗୁଣ ହେଇପାରିବା। ଖଳ ସଜ୍ଜନ ନାମ, ଖଳ ସଜ୍ଜନ ପ୍ରୀତିରେ ଛାଏ ବା ମୈତ୍ରୀ, ଖଳ ସଜ୍ଜନ ନାମ, ଖଳ ଆଉ ସର୍ଜନର ପ୍ରୀତିରେ ଛାୟା ଭଳିଆ ମୈତ୍ରୀ। ପୂର୍ବାର୍ଦ୍ଧର ସୂର୍ଯ୍ୟର ଦୁର୍ଜନ ଲୋକର ପ୍ରୀତିଟା ପୂର୍ବ ସୂର୍ଯ୍ୟ ଉଦୟ ହେଲାବେଳେ ଯେମିତି ତାର ଛାଇଟା ବହୁତ ବଡ଼ ଲମ୍ବା ଏଇ ପ୍ରୀତି, କିନ୍ତୁ ପୂର୍ବାର୍ଦ୍ଧର ପରେ ମଧ୍ୟାହ୍ନ ପରେ ଯେଉଁ ଛାଇଟା ଦେଖିବା ଆପଣ ବାରଟା ପରେ ଛୋଟ ଦେଖିବେ ଠିଆ ହେଇ ଖରାରେ, କିନ୍ତୁ ସୂର୍ଯ୍ୟ ଅସ୍ତ ବେଳକୁ ବଡ଼। ସାଧୁ ଧୀରେ ଧୀରେ ପ୍ରୀତି କରେ ମାପି ଚୁପିକି, ମୋ ପ୍ରୀତିରେ ବାଧା ଆସିବନି କିନ୍ତୁ ତାକୁ ପ୍ରୀତି ଦେବି, ସେଥିପାଇଁ ସେ ମାପି ଚୁପିକି ଧୀରେ ଧୀରେ ପ୍ରୀତିଟାକୁ କରିକି ସେସବୁ ବଢ଼େଇବ। ସେ ସେତେବେଳେ ଧୈର୍ଯ୍ୟ ଥିଲେ ଥବ ତେଣୁ ଅସାଧୁ ଲୋକ ସଙ୍ଗ କରନ୍ତି ଲୋକ, ସେଥିପାଇଁ ସେ କହୁଛନ୍ତି ନା 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 ମୋତେ ସାଧୁ ଲୋକର ସଙ୍ଗ ଦିଅନ୍ତୁ। ଜାମ୍ବୁମାନ ହନୁମାନ ସାଧୁ ବେଶ ଧରିଥିଲେ, ଶୌଚକ୍ରିୟା ଆଦି ନାହିଁ, କିନ୍ତୁ ରାବଣ ସାଧୁ ବେଶରେ ଥିଲା, କିନ୍ତୁ ସାଧୁ ବେଶରେ ଦେଖି ସାଧୁ ହେଇପାରିଲାନି, କିନ୍ତୁ ଅସାଧୁ ବେଶ ଦେଖି ସାଧୁ ହେଇଗଲେ ସଙ୍ଗ। ଧୂଳି ପବନର ସଙ୍ଗ ପାଇଁ ଉଚ୍ଚକୁ ଯାଉଛି, ଜଳର ସଙ୍ଗ ପାଇଁ ନିଚକୁ ଯାଉଛି, ବେଶ୍ୟା ଘରେ ଥିବା କୁଳଟାର ଘରେ ଥିବା ସାରି ବରପୁରୁଷ ଆସୁଛି ବୋଲି ସଙ୍କେତ ଦେଉଛି ଚେଁ ଚେଁ କହିକି ସୁଆସାରେ, ଆଉ ସାଧୁ ଆଶ୍ରମରେ ଥିବା ସାରି ଆଜି କୃଷ୍ଣ ରାମ ଶୁଭରୁ ଉଠିକି ସେ କହୁଛି, ଏ କା ଦୋଷ, ସଙ୍ଗର ଦୋଷ। ସୁଗୁଣ ଯେତେ ଆପଣଙ୍କର ସୁଗୁଣ ଥାଉ, ସଙ୍ଗ ଠିକ ନହେଲେ ସୁଗୁଣ ଗୁଡ଼ିକ ଦୁର୍ଗୁଣ ହେଇଯିବ, ଶୋଭିତ ହେବନି। ବହୁତ ସୁନ୍ଦର ଉପଦେଶ ସବୁ ଅଛି। ସର୍ପମୁଣ୍ଡରେ କ'ଣ ଅଛି, ମଣି ଅଛି, ମଣି କେତେ ସୁନ୍ଦର ଜିନିଷ, ସେ ସର୍ପକୁ ମାରିବା ପାଇଁ ସାହାଯ୍ୟ କରୁଛି। କେମିତି ଜାଣେ କି ଶିକାରୀ ରାତିରେ ଏଇ ମଣି ସର୍ପ ମୁଣ୍ଡରେ ମଣି ଅଛି, ଯେଉଁଠି ଶୋଇଥିବ ସେ ମଣିଟା ଆଲୋକ ପ୍ରଦାନ କରୁଥିବ, ଇଏ ଜୀବ ତାକୁ ମାରି ଧରିକି ଆସିବ, ତାର ବନ୍ଧୁ ହେଲା ମଣି। ଆସକ୍ତି ରହିଛି ଗୁଣ ପ୍ରତି କିନ୍ତୁ ତାକୁ ସାହାଯ୍ୟ କଲା, ତାକୁ ମରିବାର ସାହାଯ୍ୟ କଲା। ମଣି ସର୍ପ ମୁଣ୍ଡରେ ରହିଲେ ବି ଶୋଭିତ ହୁଏ ନା, କିନ୍ତୁ ସେ ମଣିକୁ ବାହାର କରି ଆଣିକି ରଜାର ମୁକୁଟରେ ଲଗେଇଲେ, ଭଗବାନଙ୍କ ମୁକୁଟରେ ଲଗେଇ ଶୋଭିତ ହୁଏ। କେବଳ ଗୁଣ ସଙ୍ଗ ଗୁଣ ଶୋଭିତ ହୁଏ ନା, ସଙ୍ଗରେ ଶୋଭିତ ହୁଏ। ମୁକ୍ତା କା ମୁଣ୍ଡରେ ଥାଏ, ଆମର ଶାମୁକା ମୁଣ୍ଡରେ, ସୁନ୍ଦର ଲବଣ ସମୁଦ୍ର ଭିତରେ ରହିଛି କିଏ ଶାମୁକାକୁ ସୁନ୍ଦର ଲାଗୁଛି? ସେ ଯୁବତୀ ନାରୀ ସତୀ ନାରୀ ତାକୁ ଯେତେବେଳେ ପିନ୍ଧିବ ସେ ଶୋଭିତ ହେବ। ଗଜମ ମସ୍ତକରେ କ'ଣ ଥାଏ, ମୁକ୍ତ ଥାଏ ନା, ଆଉ କ'ଣ ରହିଲେ, ମୋତି ଥାଏ, ଭୁଲ କହିଲି, ମୋତି ଆଉ ଗଜମସ୍ତକରେ ଥାଏ ମୁକ୍ତା, କିନ୍ତୁ ଗଜ ହେଉ ବୁଦ୍ଧି କ'ଣ, ଗଜ ବୁଦ୍ଧି ଶୋଭିତ ହୁଏ ନା? ତାକୁ କେଉଁ ସତୀ ନାରୀ ଯୁବତୀ ନାରୀ ପିନ୍ଧିଲେ ସେ ଶୋଭା ପାଏ? ସଙ୍ଗର ଗୁଣ ସଙ୍ଗରେ ଆସେ, ଯେତେ ସୁଗୁଣ ଥାଉ ସୁଗୁଣୀ ଲୋକ ହଉ, ସଙ୍ଗ ଦୋଷରେ ସବୁ ନଷ୍ଟ ହେଇଯିବ, ତାର ସବୁ ନଷ୍ଟ ହେଇଯିବ। ସେଥିପାଇଁ ସେ କିନ୍ତୁ ମୋର ସଙ୍ଗଟା ସୁସଙ୍ଗ ହଉ, ପ୍ରଭୁ ମୋତେ ଆପଣ ଭକ୍ତ ସଙ୍ଗ ଦିଅନ୍ତୁ, ଯେଉଁ ଭକ୍ତ ସଙ୍ଗରେ ମୁଁ ଆପଣଙ୍କୁ ଧରିକି ରଖିପାରିବି। ତନ୍ମାୟା ଆତ୍ମା ଆତ୍ମଜ ଦେହ ଗେହସୁ ଆସକ୍ତ ଅପି ଚିତ୍ତ ସେ ନସଙ୍ଗ ଭୂୟା, ଆପଣ ଏ ଆଶୀର୍ବାଦ କରନ୍ତୁ ମୋର ଭକ୍ତ ସଙ୍ଗ ହଉ, ଭକ୍ତ ସାଙ୍ଗରେ ସଖ୍ୟ ଭାବ ହଉ, ଅଭକ୍ତଙ୍କ ସାଙ୍ଗରେ ସଖ୍ୟ ଭାବ ନ ହଉ। ଆଉ ଭକ୍ତ ମିଳିବା, ଜଣେ ଶୁଦ୍ଧ ଭକ୍ତଙ୍କର ସଙ୍ଗ ମିଳିବା କେବଳ ଭଗବାନଙ୍କର ଆଶୀର୍ବାଦ, କେବଳ କି ଆଶୀର୍ବାଦ ନା, ଅହେତୁ କି ଆଶୀର୍ବାଦ। ଭଗବାନ ଯଦି କାହାକୁ ନିଷ୍କପଟ କୃପା କରିବା ପାଇଁ ଚାହାନ୍ତି, ତାକୁ ଗୋଟେ ଐକାନ୍ତିକ ନିଷ୍କପଟ ସାଧୁ ପାଖରେ ନେଇକି ପହଞ୍ଚେଇ ଦେବେ, ଏଇଟା ଭଗବାନଙ୍କ ସବୁଠୁ ବଡ଼ କୃପା, ସବୁଠୁ ବଡ଼ କୃପା। କାରଣ ତାଙ୍କ ପାଖରେ ଭଗବାନ ଗୋଟେ କ୍ଷଣ ଯାଆନ୍ତି ନା, ବୈକୁଣ୍ଠ ଭଗବାନ କେତେବେଳେ ବୈକୁଣ୍ଠ ସ୍ଥିର ହୋଇକି ରହିନାହାନ୍ତି, ହୋଇକି ରହିଛନ୍ତି ସେ କାହିଁକି ନା ସାଧୁ ଯେଉଁ ବୈକୁଣ୍ଠ ହୃଦୟ ତିଆରି କରିଛି ତାକୁ ଛାଡ଼ିକି ସେ ଯାଇପାରିବେ ଅତି କ'ଣ କୁହାଯିବ ନିର୍ମତ୍ସର ହୃଦୟ ସଂସାରର ତାପ ଜାଟିରୁ ଲାଗିପାରେ ନା ସେଠି ପ୍ରଭୁ ଶୋଇଛନ୍ତି ଛାଡ଼ିକି ସେ ଯାଇପାରିବେ ସେଥିପାଇଁ ଭକ୍ତି ମଣ୍ଡଳ ପ୍ରାର୍ଥନା କଲେ ପ୍ରଭୁ ମୋତେ କେବଳ ଏତିକି ଆଶୀର୍ବାଦ କରନ୍ତୁ ମୁଁ ଜଣେ ଐକାନ୍ତିକ ଭକ୍ତ ପାଖରେ ଯାଇ ପହଞ୍ଚିବି ବାସ୍ ଆପଣଙ୍କୁ ପାଇବାର ମୋର ଏତେ ବଡ଼ ଆଶା ନାହିଁ ଯେ ତୋମାର ଶୁଦ୍ଧ ଭକ୍ତ ଯେ ତୋମାର ଅନୁଗତ ଯେ ତୋମାର ଶୁଦ୍ଧ ଭକ୍ତ ଯେ ତୋମାର ଅନୁଗତ ଯେ ତୋମାର ଶୁଦ୍ଧ ଭକ୍ତ ଯେ ତୋମାର ଅନୁରକ୍ତ ଯେ ତୋମାର ଶୁଦ୍ଧ ଭକ୍ତ ଯେ ତୋମାର ମୁକ୍ତି ମୁକ୍ତି ତୁଚ୍ଛ କରି ମାନେ ମୁକ୍ତି ମୁକ୍ତି ତୁଚ୍ଛ କରି ମାନେ ବାରକେ ଦେଖିବ ତବ ସିଦାକାର ଶ୍ରୀ ବୈଭବ ବାରକେ ଦେଖିବ ତବ ସିଦାକାର ଶ୍ରୀ ବୈଭବ ତୃଣ ବୋଲି ଅନ୍ୟ ସୁଖ ମାନେ ତୃଣ ବୋଲି ଅନ୍ୟ ସୁଖ କେଉଁ ଭକ୍ତର ସଙ୍ଗ ଏ ଭକ୍ତର ଲକ୍ଷଣ ଦେଲେ ଏ ଭକ୍ତର ତୁମାର ଯେ ଶୁଦ୍ଧ ଭକ୍ତ ତୁମାର ଯେ ଅନୁରକ୍ତ ଯେ ଶୁଦ୍ଧ ଭକ୍ତର ଲକ୍ଷଣ କରୁନା ସେ କେବଳ ଭଗବାନ ପ୍ରତି ଅନୁରକ୍ତ ଭୁକ୍ତି ମୁକ୍ତି ମୁକ୍ତି ଚାହେଁ ନା ଭୁକ୍ତି ଭୁକ୍ତି ମାନେ ବିଷୟ କୌଣସି ତୁଚ୍ଛ କରି ମାନେ କେହି ବି ସାଧୁ ହେଇ ଯଦି ତାର ବିଷୟ ପ୍ରତି କିଛି ବି ଆସକ୍ତି ଅଛି ସେ ଶୁଦ୍ଧ ଭକ୍ତ ହେଇନି ଶୁଦ୍ଧ ଭକ୍ତଟି ସରଳ ସଂଜ୍ଞା କୁହାଗଲା ତୁଚ୍ଛ କରି ମାନେ କାହିଁକି ତୁଚ୍ଛ କରି ମାନୁଛି କଥାରେ ନୁହେଁ ତାର ଇନ୍ଦ୍ରିୟ ମାନେ ସ୍ୱାଭାବିକ ଭକ୍ତି ସୁଖ ପ୍ରାପ୍ତ ହେଇକି ବିଷୟ ପ୍ରତି ଅନାସକ୍ତ ଥାନ୍ତି କାହିଁକି ନା ଚିଦାକାର ବାରକେ ଦେଖିବେ ତବ ଚିଦାକାର ଶ୍ରୀବୈଭବ ତୃଣ ବୋଲି ଅନ୍ୟ ସୁଖ ସେ ଆପଣଙ୍କର ଚିତ୍ ଆକାର ଶ୍ରୀବୈଭବକୁ ଦେଖିଛନ୍ ସେ ଭଗବାନଙ୍କୁ ଦର୍ଶନ କରିଛନ୍ତି ଯେଉଁ କୁହାଗଲାନି ଜେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ତତ୍ତ୍ୱବେତା ମାନେ କ'ଣ କୃଷ୍ଣ ତତ୍ତ୍ୱ କ'ଣ ଜାଣନ୍ତିନି ବାହାର ଲୋକମାନେ ଜାଣନ୍ତି ଲୋକମାନେ ବହୁତ କୃଷ୍ଣ ତତ୍ତ୍ୱ ଜାଣିଛନ୍ତି ଆଚରଣ ବି କରୁନାହାନ୍ତି ତତ୍ତ୍ୱ ଜାଣିଛନ୍ତି ତାପରେ କ'ଣ ସେ ଗୁରୁ ହେଇଯିବେ କୃଷ୍ଣ ତତ୍ତ୍ୱ ଅର୍ଥ ଏଇଆ ତତ୍ତ୍ୱ ଦ୍ରଷ୍ଟା ତତ୍ତ୍ୱବସ୍ତୁ ଯେ କୃଷ୍ଣ ତତ୍ତ୍ୱବସ୍ତୁ କିଏ ବଦନ୍ତି ତତ୍ତ୍ୱବିଦମ୍ ତତ୍ତ୍ୱମ୍ ତାପରେ ଯଦ୍ଜ୍ଞାନ ଦ୍ୱୟମ୍ ତତ୍ତ୍ୱବସ୍ତୁ ସିଏ ତତ୍ତ୍ୱ ମାନେ ଶାସ୍ତ୍ରତତ୍ତ୍ୱକୁ ଏଇଠି କହୁନାହାନ୍ତି ଶାସ୍ତ୍ରତତ୍ତ୍ୱ ଜାଣନ୍ତି ଭଗବାନଙ୍କୁ ଜାଣନ୍ତି ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ସତ୍ୟ ସେ ତତ୍ତ୍ୱବସ୍ତୁ ହିଁ ଜାଣନ୍ତି ତତ୍ତ୍ୱବସ୍ତୁ କି ନା ଭଗବାନ ସିଏ ହେଉଛି ଗୁରୁ ଲୋଡ଼ ଦେଖୁନ କାଟିଦିଅ ଯେମିତି କଥା ପୁଣି ଅଧଘଣ୍ଟା ପୁଣି ବନ୍ଦ ହବ ସେସବ ଭକ୍ତର ସଙ୍ଗେ ଲୀଳା କର ନାନା ରଙ୍ଗେ ବିରହ ସହିତ ନାହିଁ ପାରି କୃପା କରି ଅକିଞ୍ଚନେ ଦେଖାଅ ମହାତ୍ମା ଗଣେ ସାଧୁ ସାଧୁ ବିନା ଗତି ନାହିଁ ଆର୍ ସେସବୁ ଭକ୍ତଙ୍କ ସାଙ୍ଗରେ ଆପଣମାନେ ନିରନ୍ତର ଲୀଳା ଆପଣ ନିରନ୍ତର ଲୀଳା କରନ୍ତି ଏବଂ ମୋ ପ୍ରତି ଏହି କୃପା କରନ୍ତୁ କୃପା କର ଅକିଞ୍ଚନ ଦେଖାଅ ମହାତ୍ମା ଗଣେ ସାଧୁ ବିନା ଗତି ନାହିଁ ଆର୍ ଏହି ଅକିଞ୍ଚନକୁ ମୋତେ ସାଧୁ ଦେଖାନ୍ତୁ ସାଧୁ ଏଭଳି ମିଳନ୍ତୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଡ଼େ କେହି ଯଦି ନିଷ୍କିଞ୍ଚନ ପରମହଂସ ବୈଷ୍ଣବକୁ ଦେଖିବା ପାଇଁ ଚାହୁଁଛନ୍ତି ତାଙ୍କ ପାଦାଶ୍ରୟ କରିବା ପାଇଁ ଚାହୁଁଛନ୍ତି ଏଇଟା ଗୋଟେ ଇଜି ଟ୍ୟାକ୍ସ ନାହିଁ ଯିଏ ସେଟାକୁ ଦେଖିନାହାନ୍ତି ସେ ଦେଖିବି ପାରିବେ ଯେ ଭଗବାନଙ୍କର କରୁଣା ପାଇଁ ସାଧୁକୁ ଦେଖିଛନ୍ତି ସିଏ ବୋଧେ ଦେଖି ଦେଇପାରିବେ ନହେଲେ ତୁମକୁ ଭଗବାନଙ୍କ ନିକଟରେ କାନ୍ଦିବାକୁ ପଡ଼ିବ ଗୁରୁଦେବ ସେ କଥା କହ ତାଙ୍କର ଅହେତୁକି କରୁଣା ହେଲେ ତୁମେ ସାଧୁଙ୍କୁ ଭେଟିବ ସାଧୁଙ୍କୁ ଏମିତି ଦେଖାଯାଏ ନା ଚକ୍ଷୁରେ ଠାକୁର କହୁଛନ୍ତି ଏତିକି ମୋତେ କରୁଣା କରନ୍ତୁ ମୋର ମୁଁ ସାଧୁ ସଙ୍ଗରେ ମୋ ଦୁଷ୍ଟମାନଙ୍କୁ ଶୋଧି ଆପଣଙ୍କର ଭଜନ କରିବି ତେଣୁ ସମୟ ତ ନାହିଁ ବହୁତ କମ୍ ସମୟ ତେଣୁ ଅଧିକ ଏ ସାଧୁ ସଙ୍ଗ ବିଷୟରେ ଆଉ କିଛି କହିପାରିବେନି ଆହୁରି 45 35 ଶ୍ଳୋକ ରହିଲେଣି ତେବେ ସାଧୁ ସଙ୍ଗ ସଙ୍ଗରେ ଏଇ କଥା ଯାହା ବୃତ୍ର ପ୍ରଭୁ କହିଲେ, ମମ ଉତ୍ତମ ଶ୍ଳୋକ ଜନେଷୁ ସଖ୍ୟମ ସଂସାର ଚକ୍ରେ ଭ୍ରମତାମ ସୋ କର୍ମ ବି କର୍ମ ଫଳମର ନକଟୁ ମୁଁ ଭୋଗେ ଅସୁର ଜନ୍ମ ପାଇଛି ଆଉ କେଉଁ ଜନ୍ମକୁ ଯିବି, କିନ୍ତୁ ମୋର ବର୍ତ୍ତମାନ ବିଶ୍ୱନାଥ ଠାକୁର ତାଙ୍କ ଟୀକାରେ କହିବେ, ମୋର ବର୍ତ୍ତମାନ ଯେଭଳି ଅସାଧୁମାନଙ୍କର ସଙ୍ଗ ହେଉଛି ସାଧୁଙ୍କର ସଙ୍ଗ ହେଉନି ସେଇଟା ନ ହେଉ। ପୂର୍ବରୁ ଚିତ୍ରକେତୁ ଜନ୍ମରେ ମୋର ସାଧୁଙ୍କର ସଙ୍ଗ ହେଉଥିଲା ଅସାଧୁଙ୍କର ସଙ୍ଗ ହେଉନଥିଲା, କିନ୍ତୁ ବର୍ତ୍ତମାନ ଜନ୍ମରେ ମୋର ଅସୁରଙ୍କର ସଙ୍ଗ ହେଉଛି ଭକ୍ତଙ୍କର ସଙ୍ଗ ହେଉନି, ଏଇଟା ମୋର ପାଇଁ ସବୁଠୁ ବଡ଼ କଷ୍ଟ। ତେଣୁ ମୋତେ ଆଶୀର୍ବାଦ କରନ୍ତୁ, ମୋ କର୍ମଫଳ ମୁଁ ଭୋଗେ। ତିନୋଟି ପଏଣ୍ଟ ଏଠି ମନେ ରଖିଲେ ସିଦ୍ଧାନ୍ତ ରହିଲା, ମୋ କର୍ମଫଳ ନ କଟୁ, ଭକ୍ତ ଭକ୍ତ ସାଙ୍ଗରେ ମୋର ସଖ୍ୟ ହେଉ, ଅଭକ୍ତ ସାଙ୍ଗରେ ମୋର ସଖ୍ୟ ନ ହେଉ। ଭକ୍ତ ସାଙ୍ଗରେ ସଖ୍ୟ ହେଲେ ଭକ୍ତ, ବହୁତ ସୁନ୍ଦର କଥା ଅଛି, ଭକ୍ତ ସାଙ୍ଗରେ ସଙ୍ଗ କଲେ ଭକ୍ତ ଗୋଟିଏ ଅଭକ୍ତକୁ ତାଙ୍କର ସମସ୍ତ ଗୁଣକୁ ଦିଅନ୍ତି, ସଜ୍ଜନ ଦୁର୍ଜନକୁ ସବୁ ଗୁଣ ଦିଅନ୍ତି। ଆଉ ଦୁର୍ଜନ କ'ଣ ହେଇଯାଏ ନା ସଜ୍ଜନ ହେଇଯାଏ, ସେ ଗୋଟେ ଉଦାହରଣ ଦେଇଛନ୍ତି, କିରେଣ ଆତ୍ମକଥା ଉଦକା ଏହି ଗୁଣମ ଦତ୍ତା ପରି ସୁ ଅଖିଲ। ଉଦକ ଜଳ କ୍ଷୀର ସାଙ୍ଗରେ ମିଶିଗଲେ କ୍ଷୀର ତା ଆତ୍ମଗୁଣ ଦେଇଦେଉଛି, ଲୁଚେଇ ଦେଉ ତାର ଗୁଣ, ବୁଝିପାରୁଛନ୍ତି। ସାଧୁ ପାଖକୁ ଚାଲିଗଲେ ସାଧୁ ତୁମର ଦୁର୍ଗୁଣକୁ ଦୂରେଇ ଦେଇକି ସେ ତ ତାଙ୍କ ସାଙ୍ଗରେ ଆତ୍ମସାତ କରେଇଦେବ। ପାଣିର ଦୋଷକୁ ସବୁ ଦୋଷକୁ କ୍ଷୀର ଖୋଲି ଯାଉଛି, ତାକୁ ମୋ ସାଙ୍ଗରେ ଆତ୍ମସାତ ହେଇଯା, ମିଶିଯା ମୋ ସାଙ୍ଗରେ। ଏଠି କହୁଛନ୍ତି ସଜ୍ଜନର ଗୁଣ କ'ଣ, ଦୁର୍ଜନକୁ ସେ ସଜ୍ଜନ କେମିତି କରେ, ସମସ୍ତ ଗୁଣ ତାର ସମସ୍ତ ଦୁର୍ଗୁଣକୁ ଲୁଚେଇକି ସିଏ ଗୁଣ ପ୍ରକଟ କରିଦେଉଛି, ଇଏ ହେଉଛି କ୍ଷୀର ବୋଲି। ପାଣି ମିଶିଛି ନା ନାହିଁ, କିନ୍ତୁ ପାଣିର ଗୁଣ ଏଠି କିଛି ନାହିଁ, ଦେଖାଯାଉଛି କ୍ଷୀର। କିନ୍ତୁ ଏ ପାଣି, ଯିଏ ପାଣି ଥିଲା କ୍ଷୀର ନଥିଲା, ସିଏ ଆଜି କ୍ଷୀର ପ୍ରଭାବରେ କ'ଣ ହେଇଯିବ ନା କ୍ଷୀରର ଧର୍ମ ପାଇଯିବ। କ୍ଷୀର ଉତ୍ତାପମ ଅବେକ୍ଷ ତେରମ ପୟସା ସ୍ୱାତ୍ମା କୃଷିର ମୃତମ, କ୍ଷୀରକୁ ଯଦି କ୍ଷୀରକୁ ଯେତେବେଳେ ଗରମ ହେବାର ଦେଖିବ, ଜଳ କହିବାରେ ଇଏ ମୋତେ ଏତେ ସାହାଯ୍ୟ କରିଥିଲେ, ମୋତେ ଆତ୍ମଗୁଣ ଦେଇଥିଲେ, ମୋ ଦୋଷକୁ ଲୁଚେଇ ଦେଇଥିଲେ, ମୁଁ ଆଉ ରହିବିନି ଆଙ୍କ ସାଙ୍ଗରେ। ମୁଁ କ୍ଷୀରର ତାପଟାକୁ ଦେଖ ସହ୍ୟ ନ କରିପାରିକି ଜଳଟା କ'ଣ କରିଦିଏ ନା ପଳାନ୍ତି, ଜଳଟା ଉଡ଼ିଯାଏ ମରିଯାଏ ନା, ଜଳଟା ଯେଉଁ ମରିଯାଆନ୍ତି ସେ କ୍ଷୀରର ବିରହରେ ମରନ୍ତି, କାରଣ କ୍ଷୀର ମୋତେ ଏତେ ସାହାଯ୍ୟ କରିଛନ୍ତି, ମୋତେ ଆତ୍ମସାତ କରିଦେଇଛନ୍ତି, ତାଙ୍କ କଷ୍ଟ ମୁଁ ସହିପାରିବିନି। କିନ୍ତୁ ଜଳ ଥିଲା କ'ଣ, ଆଉ ସାଧୁତ୍ୱ ପ୍ରାପ୍ତ ହେଇଗଲା। ପୁଣି ଜଳର ଅବସ୍ଥା ଦେଖି କ୍ଷୀର ବି ଚିନ୍ତା କରନ୍ତି, ଆରେ ସିଏ ପଳେଇଗଲା, ତା ବିରହରେ ଗନ୍ତୁ ପାବକମ ଉନ୍ମାନମ ସତ ଭବତମ ଦୃଷ୍ଟା ତୁ ମିତ୍ରାପଦମ, ଆରେ ମୋ ମିତ୍ର ମୋତେ ଛାଡ଼ି ଚାଲିଗଲା, ସେ କ'ଣ କରିବ ନା, ସିଏ କହିବ ମୁଁ ଏଇଠି ରହିବିନି, ସେ କ୍ଷୀରଟା ଦେଖିନାହାନ୍ତି ଅଧିକା ଗରମ କଲେ ସେ କ'ଣ କରିବ, ଉତ୍ତରିବ ଟିକେ ମୁଁ ଏ ଭାଣ୍ଡରେ ବି ରହିବିନି, ମୋତେ କାହିଁକି ଜଳ, ମୋ ଜଳ ସଙ୍ଗ କାହିଁକି ମୋତେ ଅଲଗା କରିଦିଆ ହେଲା। ସଜ୍ଜନ ଦୁର୍ଜନର ଦୁର୍ଜନ ସଜ୍ଜନ ସଙ୍ଗ କଲେ କିଭଳି ସଜ୍ଜନତା ପ୍ରାପ୍ତ ହୁଏ କେହି କାହାକୁ ଭୁଲିପାରନ୍ତିନି। ଗନ୍ତୁ ପାବକମ ଉନ୍ମନମ, ଉନ୍ମନମ ମାନେ ଉତ୍କଣ୍ଠମ, ସ୍ତଭବତମ ଦୃଷ୍ଟା ତୁ ମିତ୍ରାପଦମ ଯୁକ୍ତେ ତେନ ଜଳେନ ସମ୍ୟତି ସତାଙ୍କ ମୈତ୍ରୀ ପୁନଃ ମୈତୃଷୀ। ସତାମାନଙ୍କର ସାଧୁମାନଙ୍କର ମୈତ୍ରୀ ହେଉଛି ଏଇଭଳିଆ। ଜଳ ଚାରିଟା ପଏଣ୍ଟ ମନେ ରଖିଲେ, ଜଳ କ୍ଷୀରରେ ମିଶିଲା ମାନେ ଜଳର ଧର୍ମକୁ ଛାଡ଼ି କ୍ଷୀର ଆତ୍ମସାତ କରିଦେଲେ, ତାଙ୍କୁ ସାଧୁ କରିଦେଲେ, ତା ଗୁଣକୁ ସବୁ ଲୁଚେଇ ଦେଲେ, ତୁ କ୍ଷୀର ହେଇଗଲୁ। ଜଳ ସାଙ୍ଗେ ସାଙ୍ଗେ ତାର ଧର୍ମ ପ୍ରାପ୍ତ ହେଇଗଲା ସାଧୁ, କାହାର ସଙ୍ଗ ବେଳରେ, କ୍ଷୀରର ଧର୍ମ ସାଧୁ ତ ତାର ଚାଲି ଆସିଲା। ତ କ୍ଷୀରକୁ ଗରମ କଲା ବେଳକୁ ଜଳ କହୁଛି ମୁଁ ଏଇଠି ରହିବିନି, ସେ କଷ୍ଟ ପାଇଲେ ସେ ପଳେଇଗଲେ। ଆଉ ଇଏ ସାଧୁ ହୃଦୟ କ୍ଷୀର ଇଏ ଜଳ ବିରହରେ କ'ଣ କରୁଛନ୍ତି ନା ମୁଁ ଏଇ ପାତ୍ରରେ ରହିବିନି, ସେ ଉତ୍ତରି ପଡ଼ୁଛନ୍ତି, ସେ ଖୋଜୁଛନ୍ତି ମୋତେ ଜଳକୁ ଆଣିକି ଦିଅ। ଅସାଧୁ ସାଧୁ ସଙ୍ଗ କଲା ପରେ, ସାଧୁ ହେଇଗଲା ପରେ ଯିଏ ପ୍ରକୃତ ସାଧୁ ସେ ଅସାଧୁର ସଙ୍ଗ ବି, ଯାହାକୁ ଅସାଧୁ କରିବେ ତା ସଙ୍ଗ ବି ଖୋଜିବେ, ଆରେ ସେ କୁଆଡ଼େ ଗଲା, ମୁଁ ତାକୁ ସାଧୁ କରିଥିଲି। କ୍ଷୀର କ'ଣ କରିବ, ଉତରିଲା ବେଳେ କ'ଣ ଦରକାର, ପୁଣି କ୍ଷୀର ଉତରିଲା ବେଳେ କ'ଣ ଦରକାର, ଜଳ ଦରକାର, ପୁଣି ତାପରେ ଜଳ ପକାଇଲେ ସେ କହିବେ ମୋ ସଙ୍ଗ ମିଳିଲା। ସାଧୁ ସଙ୍ଗଟା ଏଇଆ, ସାଧୁ ସଙ୍ଗ ପରେ ସରସ କଥା ଆସିଛନ୍ତି ଆଜ୍ଞା। ପ୍ରସଙ୍ଗକ୍ରମେ ଯେତେବେଳେ ସେମିନାର କେତେବେଳେ ଆମେ ଆଲୋଚନା କରାଇ, ବହୁତ ଟୀକାରେ ଏସବୁ ଜିନିଷ ଅଛନ୍ତି, ବହୁତ ସୁନ୍ଦର ସୁନ୍ଦର ଉପଦେଶ ବି ନୀତିକାରମାନେ ଲେଖିଛନ୍ତି, ସାଧୁ ସଙ୍ଗ ହେଉଛି ଏଇଆ। ଏ ଅଧ୍ୟାୟ ସରିଲେ ଶ୍ରୀ ରୁଚି କୃଷି ଉପାଚ ଦ୍ୱାଦଶ ଅଧ୍ୟାୟ, ଏବଂ ଜିହାସୁ ନୃପଦେହ ମାଜୋ ମୃତୁମ୍ବରମ ବିଜୟାତ ମନ୍ୟମାନମ ସୁଲମ ପ୍ରକୃହ ଅପତନ ସୁରେନ୍ଦ୍ର ଯଥା ମହାପୁରୁଷ କୈତବ ଅପ୍ସୁ। ଭାବାନ୍ତର ହେଇଗଲା, ଭଗବାନ କୁ ଧ୍ୟାନ ନେତ୍ରରେ ଚାରୋଟି ପ୍ରାର୍ଥନା କରିସାରିଲା ପରେ ବାସତ୍ଵ ନିଷ୍କାମତ୍ଵ ଅନନ୍ୟାଶ୍ରୟତ୍ଵ ଦୈନତ୍ୱରେ ସାଧୁସଙ୍ଗ ପ୍ରାର୍ଥନା କରିସାରିଲା ପରେ ଏବଂ ପୂର୍ବ ଶ୍ଳୋକର ଅନ୍ୟ ରହିବ ଏବଂ ଜିହାସ ନୃପମ ଦେହ ମହାଜ ଏଇଭଳି ଭାବରେ ଦେହକୁ ତ୍ୟାଗ କରୁଥିବା ଆଜ ଯୁଦ୍ଧରେ ମୃତ୍ୟୁମ୍ବରମ ବିଜୟାତ ମାନ୍ୟମାନ ମୃତ୍ୟୁ ବିଜୟ ଠାରୁ ଇନ୍ଦ୍ର ଆସିଥିଲେ ବିଜୟ ପାଇଁ ବୃତ୍ରପ୍ରଭୁ ଆସିଥିଲେ ମୃତ୍ୟୁବରଣ କରିବା ପାଇଁ ତେଣୁ ଇନ୍ଦ୍ର ବିଜୟକୁ ଶ୍ରେଷ୍ଠ ମନେ କରୁଥିଲେ କିନ୍ତୁ ବୃତ୍ରପ୍ରଭୁ ମରଣକୁ ଶ୍ରେଷ୍ଠ ମନେ କରୁଥିଲେ ଏଠି କହୁଛନ୍ତି ମୃତ୍ୟୁମ୍ବରମ ବିଜୟାତ ମାନ୍ୟମାନ ସୁଲମ ପ୍ରଗୃହ ଅଭପତତ୍ ସୁରେନ୍ଦ୍ର ସୁରେନ୍ଦ୍ରଙ୍କୁ ଇନ୍ଦ୍ରଙ୍କ ପାଖକୁ ଧାଇଁ ଧାଇଁ ଗଲେ ଷୋଳ ତାରିଖ ଆରେ ଇଏ ମୋତେ ମାରିଲେଣି ତ ମୁଁ ତାକୁ ମାରିବି ଯଥା ମହାପୁରୁଷମ କୈଟବ ଅସୁ ପ୍ରଳୟ ସମୟରେ ଯେଭଳି କୈଟବ ଅସୁରକୁ ମାରିବା ପାଇଁ ଭଗବାନ ଯାଇଥିଲେ ମହାପୁରୁଷ ଭଗବାନ ଯାଇଥିଲେ ଠିକ୍ ସେହିଭଳି ଭୟଙ୍କର ବେଶରେ ବୃତ୍ରପ୍ରଭୁ ଚାଲିଲେ ଇନ୍ଦ୍ରଙ୍କୁ ମାରିବା ପାଇଁ ବିଶ୍ୱନାଥ ଯୋଗ ଠାକୁର ଲେଖୁଛନ୍ତି ମା ମୟମ ଇତି କର୍ତ୍ତବ୍ୟ ମୂଢ ନାହାନ୍ତି ଏ କର୍ତ୍ତବ୍ୟ ମୂଢ ମୋତେ ବସ ହେଇକି ମୋତେ ମାରୁନି ତତ୍ ଅୟମେବ ସୌନ୍ଦର୍ଯ୍ୟ ଦର୍ଶୟତୁ ମୁଁ ମୋ ସୌନ୍ଦର୍ଯ୍ୟଟାକୁ ଦେଖେଇବି ମୁଁ ଅସୁର ତ ଇଏ ମୋ ସୌନ୍ଦର୍ଯ୍ୟ ଦେଖିଲି ମୁଁ ମଧୁର ମଧୁର କଥା କହିଛି ତ ଆଉ ମୋ ସୌନ୍ଦର୍ଯ୍ୟକୁ ଦେଖୁ ଭୟଙ୍କର ରୂପ ଧରିଲେ ଯେଭଳି କୈଟବ ଅସୁର ମଧୁ କୈଟବ ଅସୁର ଭୟଙ୍କର ରୂପ ଧରିଥିଲେ ସେଭଳି ଧରିଲେ ଦର୍ଶୟନ ଉତ୍ସାହୟନ ଉତ୍ସାହୟାତି ଭୟାନି ମୁଁ ଆକୁ ଉତ୍ସାହ ଦେବି ମୋତେ ମାରିବା ପାଇଁ କୋପୟାନି ଚତୋ ମାମ ଅୟମ ଶୀଘ୍ର ନିହନ୍ୟାତ ଇବ ଆଶୟନ ଆହ ପୁନଃ ଯୁଦ୍ଧ ପ୍ରବୃତ୍ତି ଇତିହା ମୁଁ ଆକୁ ଏମିତି କ୍ରୋଧ କରିବି ଇଏ କୋପ କରିକି ଶୀଘ୍ର ମୋତେ ହନନ କରିବ ସେଥିପାଇଁ ସେ ଚାଲିଲେ ଷୋଳ ଧରିକି ତତୋ ଯୁଗାନ୍ତିଗ୍ନା କଠୋର ଜିହ୍ୱାୟମ୍ ଆବିଦ୍ୟ ଶୂଲମ୍ ତରସା ସୁରେନ୍ଦ୍ର କ୍ଷିପ୍ୟା ମହେନ୍ଦ୍ରାୟ ବିନଦ୍ୟ ବୀରୋ ହତୋସି ହତୋସି ପାପେତି ରୁଷା ଜଗାଦ ହେ ପାପି ଜଗାଦ କ'ଣ କହିଲେ ହେ ପାପି ହେ ମହେନ୍ଦ୍ର ମୁଁ ତୁମକୁ ହତ କରୁଛି ମୁଁ ତୁମକୁ ବଦ୍ଧ କରୁଛି ରୂପଟା କିଭଳି ନା ତତୋ ଯୁଗାନ୍ତାଗ୍ନି କଠୋର ଜିହମ୍ କଠୋର ଅତି ଭୟଙ୍କର ଜୁହା ଯେଭଳି ଯୁଗାନ୍ତରେ ଅଗ୍ନିରେ ଯେମିତି ପ୍ରକଟ ହୁଅନ୍ତି ସେଭଳି କଠୋର ଜୁହାକୁ ଭୟଙ୍କର ଜୁହାକୁ ବାହାର କରିକି ଆବିଦ୍ୟ ଶୂଲମ୍ ତରସା ସୁରେନ୍ଦ୍ର ସୁରେନ୍ଦ୍ରଙ୍କୁ ଇନ୍ଦ୍ରଙ୍କ ପାଖକୁ ତାଙ୍କର ଶୂଳକୁ ପକେଇଲେ କ୍ଷିପ୍ତୁଆ ଗୋଟିଏ ଅସ୍ତ୍ର ଥିଲା କେହି ନାହାନ୍ତି ଅସୁର ସୈନ୍ୟମାନେ ଶୂଳଟିକୁ ପକେଇଲେ କିଭଳି ପକେଇଲେ ନା ବିନଦ୍ୟ ବୀର ଇଏ ବୀର ଗର୍ଜନ କରି ପକେଇଲେ କ'ଣ ଗର୍ଜନ କଲେ କ'ଣ ଜଗାଦ ହତୋସି ପାପ ହେ ପାପି ଇନ୍ଦ୍ର ମୁଁ ତୁମକୁ ମାରିବି ଏମିତି ପକେଇଲେ କହିକି ମୁଁ ତୁମକୁ ବଦ୍ଧ କଲି ଦେଖ କିନ୍ତୁ ଏତି କରିବା ସମୟରେ କ'ଣ ହେଲା ଅବସ୍ଥା ନିରୀକ୍ଷ ଦୃଷ୍ପେକ୍ଷ ଜାତ ବିକ୍ଲବ ବଜ୍ରେଣ ବଜ୍ରୀ ସତ ପର୍ବଣ ଆଚ୍ଛନି ଭୁଜାମ ତସ୍ୟ ଉରୁଗ ରାଜ ଭୋଗମ ଖ ବହୁତ ଶୀଘ୍ର ଶୀଘ୍ର ଆମକୁ ଯିବାକୁ ପଡ଼ିବ କାରଣ ସାର ଜିନିଷ ଆଉ ଅଳ୍ପ ସାତଟି ଶ୍ଳୋକ ଅଛନ୍ତି ବୃତ୍ରପ୍ରଭୁଙ୍କର ଉଦ୍ଗାର ସାତଟି ଶ୍ଳୋକ ଆଜି ସନ୍ଧ୍ୟାବେଳେ ସାରିବାକୁ ପଡ଼ିବ ଆମକୁ ଯେଉଁ ହେଲେ ଖ ଆପତତ ଆକାଶରେ ଆଗଚ୍ଛତ ଆସୁଛି ଦେଖିଲେ କିଏ ଇନ୍ଦ୍ର ଦେଖିଲେ ବଜ୍ରେଣ 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 ବଜ୍ରୀ ସତପରବା ଆଛିନ ଇନ୍ଦ୍ର ଏ ବଜ୍ରରେ ଯେଭଳି ପର୍ବତମାନଙ୍କୁ ଛେଦନ କରିଥିଲେ ଠିକ୍ ସେହିଭଳି ବର୍ତ୍ତମାନ ଦୃଷ୍ପେକ୍ଷ ଏ ଯେଉଁ ଆସୁଛି କ'ଣ ତାକୁ ସହିବା ଅତି କଷ୍ଟ ଏଇ ଯେଉଁ ଷୋଳଟିକି ଆସୁଛି ତାକୁ ଛେଦନ କରିଦେଲେ କେବଳ ସେତିକି ଛେଦନ କଲେନି ଭୁଜାମ ଚ ତସ୍ୟ ଉରୁଗରାଜ ଭୋଗମ ଉରୁଗରାଜ ସର୍ପରାଜ କିଏ ବାସୁକି ବାସୁକିଙ୍କର ଶରୀର ଭଳି ଶରୀର ବିଶାଳ ଶରୀର ତାଙ୍କର ଯେଉଁ ଭୁଜକୁ କାଟିଦେଲେ ବଜ୍ରରେ କ'ଣ କଲେ ଦୁଇଟି କାମ କଲେ ତ୍ରିଶୂଳକୁ ନଷ୍ଟ କଲେ ଶୂଳକୁ ନଷ୍ଟ କଲେ କାରଣ ରୁଦ୍ରପ୍ରଭୁଙ୍କର ଶୂଳକୁ ନଷ୍ଟ କରିକି ଗୋଟେ ବାହୁ କାଟିଦେଲେ ଗୋଟେ ବାହୁ କଟି ଯାଇଛନ୍ତି ବର୍ତ୍ତମାନ ଠିଆ ହେଇଛନ୍ତି ଆଉ ଯେତେବେଳେ ଯେଉଁ ପ୍ରବଚନ ଦେବେ ବାହୁ ନଥିବ ଗୋଟେ ବାହୁ ନଥିବ ରକ୍ତ ନଦୀ ଭଳି ଧାରଧାର ଭଗବାନ କହିଲେଣି ଧୀର କିଏ ନ ବ୍ୟଥିଅନ୍ତି ଆରମ୍ଭଟା କ'ଣ ସୁଖେଷୁ ଅନୁବିଘ୍ନ ମନା ଦୁଃଖେଷୁ ବିଗତ ସ୍ପୃହା ବୀତରାଗ ଭୟ କ୍ରୋଧ ଅସ୍ଥିତ ଧୀର ମୁନି ସିଏ ହେଉଛି ମୁନି ସବୁଥିରେ ଲାଗିବ ବୀତରାଗ ବୀତ ଭୟ ବୀତ କ୍ରୋଧ ଇନ୍ଦ୍ରକୁ ଭୟ ନାହିଁ, ସ୍ୱରପ୍ରତି ଆସକ୍ତି ନାହିଁ, ବିତରାଗ ଆସକ୍ତି ନାହିଁ, ବିତ ଭୟ ଭୟ ବି ନାହିଁ, ଜାଣନ୍ତି ଯଦି ଏଇ ବ୍ରଜର ମୋତେ ମାରିବ, ବିତ କ୍ରୋଧ 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 ଥିଲେ କ'ଣ କ୍ରୋଧ ଉତ୍ପାଦନ କରିବା ପାଇଁ ଚାହୁଁଛନ୍ତି, କ୍ରୋଧ ନାହିଁ, କ୍ରୋଧ ଥିଲେ ଭଗବାନଙ୍କ ସ୍ତୁତି କେମିତି କରିଥାନ୍ତି, ଏତେ ସୁନ୍ଦର ଉପଦେଶ ଦେବେ ଯାହାକୁ ଦେଖିକି ସେ କେମିତି କହିବେ ଓହୋ ଦାନବ ସିଦ୍ଧୋଷୀ ଯଶ୍ୟାତେ ମତ୍ରୀ ଦୃଶିମ୍, ଏଗୁଡ଼ା କେମିତି କହିବେ, କ୍ରୋଧ ନାହିଁ। ଛିନ୍ନେକ ବାହୁ ପରିଘେଣ ମୃତମ ସରନ୍ଦ ଆସିଦ ଗୃହୀତ ବଜ୍ରମ ହନୁତ ତାଡ ଇନ୍ଦ୍ରଥମ ଅମର ଅମରେଭ୍ୟମ ବ୍ରଜଞ୍ଚ ହସ୍ତାତ୍ ନ୍ୟପତନ ମଘୟନମ। ଗୋଟିଏ ହାତକୁ କାଟିଦେଲା ପରେ ଗୋଟିଏ ହାତ ଅଛି, ସେ ଗୋଟିଏ ହାତରେ ସେ ବଜ୍ରକୁ ଧରିନେଲେ, ପ୍ରଥମ ବଜ୍ର ଧରିଥିଲେ ନାହିଁ, ଏ ପ୍ରଥମ ଗଦା ଧରିଥିଲେ ନାହିଁ, ସେଭଳି ବଜ୍ରକୁ ଧରିନେଲେ। ଛିନ୍ନକ ବାହୁ, ଗୋଟେ ବାହୁ ଛିନ୍ନ ହେଇଯାଇଛି, ଆଉ କ୍ରୋଧରେ ଆସିନ୍ ଗୃହୀତ ବଜ୍ରମ, ଆଉ ଗୋଟେ ଗୋଟିଏ ହସ୍ତରେ ଧରିନେଲେ ବଜ୍ରକୁ। ହନୁ ତତାଡ଼ ଇନ୍ଦ୍ରମ ଅଥ ଅମରେ କ'ଣ ଅମର ଅମରେଭ୍ୟ ହନୁ ତତାଡ଼, ସେ ବଜ୍ରକୁ ଇନ୍ଦ୍ରଙ୍କର କପାଳକୁ ମାରିଲେ, ଅମରେଭ୍ୟ ଇ ଅସୁରମାନେ ଅଛନ୍ତି, ଅସୁରମାନଙ୍କ ଭିତରେ ଇନ୍ଦ୍ର ଅଛନ୍ତି, ଇନ୍ଦ୍ରଙ୍କର କପାଳକୁ ହନୁ ତତାଡ଼ ଗୋଟେ ହାତରେ, ଏବଂ ଇନ୍ଦ୍ରଙ୍କର କ'ଣ ଅବସ୍ଥା ହେଲା ନା, ବଜ୍ରମ ଚ ହସ୍ତ୍ୟାତ୍ ନିପତନ ମଘେନମ। ଓ ମୁଁ ଭୁଲ କହିଲି କି, ଛିନ୍ନେକ ବାହୁ ପରିଘେନ ମୃତମ, ବଜ୍ରଟା ପୁଣି ହାତକୁ ପଳେଇଛି, ଗୋଟେ ହାତ କଟିଯାଇଛି, ପରିଘ ଗୋଟେ ଲୌହ କ'ଣ କୁହାଯିବ, ଲୌହ ଶୂଳ ଭଳି ଗୋଟେ ଲୌହ ପିଣ୍ଡକୁ ଧରିକି ଫୋପାଡ଼ିଲେ, ବଜ୍ରରେ ତାଙ୍କ ହସ୍ତଟି କଟିଗଲା, ବଜ୍ରରେ ଶୂଳ କଟିଗଲା, ବଜ୍ରଟା ପୁଣି ଇନ୍ଦ୍ରଙ୍କ ହାତରେ ରହିଛି, କିନ୍ତୁ ଇଏ ଗୋଟେ ଲୌହ ଶୂଳକୁ ଧରିକି ବା ଲୌହ ପିଣ୍ଡକୁ ଧରିକି ଫୋପାଡ଼ିଲେ ଇନ୍ଦ୍ରଙ୍କ ଉପରକୁ, ବାଜିଲା କେଉଁଠି, ହନୁରେ କପାଳରେ, ଏବଂ ଇନ୍ଦ୍ରଙ୍କ ହାତରୁ ବଜ୍ର ଖସି ପଡ଼ିଲା। ଇନ୍ଦ୍ରଙ୍କ ଜୀବନରେ ସବୁଠୁ ଭୟ ହେଲା ଏଇଟା, ପ୍ରଥମେ ଗଦାକୁ ବିଫଳ କରିଥିଲେ, ବର୍ତ୍ତମାନ ବଜ୍ରକୁ ବିଫଳ କରିଛି, ଭଗବାନଙ୍କୁ ସନ୍ଦେହ କଲେ, ଓ ଭଗବାନ ମୋତେ ମୋତେ ମାରିବା ପାଇଁ ଏଠିକି ପଠେଇଛନ୍ତି। ସେ କହିଥିଲେ ଦଧିଚି ଦଧିଚିଙ୍କର ତେଜ ରହିବ, ଆଉ ମୋର ତେଜରେ ବି ଉଜ୍ଜିତ ହେବ ବଜ୍ର। ଏଇ ବଜ୍ର ହାତରୁ ଖସି ପଡ଼ିଲ, ଇଏ ତ ମୋର ଅରିଜିନାଲ ବଜ୍ର ନୁହେଁ, ଇଏ ତାଠୁ ବି ଶକ୍ତିଶାଳୀ ବଜ୍ର, ଇଏ କ'ଣ ଖସି ପଡ଼ିଲା, ଏଇଟା ତାଙ୍କର ସବୁଠୁ ବଡ଼ ଭୟ। ସେଥିପାଇଁ ସେ କେବେ ହେଲେ ଯେତେ ପ୍ରୋତ୍ସାହନ ଦେଲେ ବି ସେ ମାରିବା ପାଇଁ ଚାହିଁଲେନି, ଶେଷକୁ ଇଏ ପୁଣି ପ୍ରୟୋଗ କରିବେ, ତାପରେ ତାଙ୍କୁ ମାରିବେ। ବଜ୍ରମ ହସ୍ତାତ୍ ନିପତନ ମଘେନମ, ଏଇ ହସ୍ତରେ ଇନ୍ଦ୍ରଙ୍କ ହସ୍ତରୁ ବଜ୍ର ପଡ଼ିଯିବା ଦେଖି ସମସ୍ତେ ଦେବତାମାନେ ପ୍ରଶଂସା କଲେ, ବାଃ ସୁରବୀର, ମୃତ୍ୟୁଙ୍କୁ ସମସ୍ତେ ପ୍ରଶଂସା କଲେ, ପ୍ରଶଂସା ଦେବଗୁଣରେ ଅଛି, ନିନ୍ଦା ନାହିଁ, ସେ ଯୁଦ୍ଧ ଧର୍ମକ୍ଷେତ୍ର ବାସ୍, ଯୁଦ୍ଧ ହେଉଛି ଠିକ, ଯୁଦ୍ଧ ଚାଲ। ମହାଭାରତ ଯୁଦ୍ଧରେ ଯେତେବେଳେ ଅଭିମନ୍ୟୁଙ୍କର ବଦ୍ଧ ହେଇଛି, କିନ୍ତୁ ଅଭିମନ୍ୟୁଙ୍କର ପ୍ରଶଂସା ସିନା କ୍ରୁର ସଙ୍ଗ ଦୋଷ, କ'ଣ କହିବା, ଧୂଆଁ ସଙ୍ଗରେ କ'ଣ କରେ, ଲୋକକୁ ପୀଡ଼ା ଦିଏ, ସଙ୍ଗ ଦୋଷ। ଦୁର୍ଯ୍ୟୋଧନ ଏମିତି ଶକୁନି ଦୁର୍ଯ୍ୟୋଧନ, ଶକୁନିର ସଙ୍ଗରେ ଦୁର୍ଯ୍ୟୋଧନ, ଆଉ ଦୁର୍ଯ୍ୟୋଧନ ସଙ୍ଗରେ କୃପାଚାର୍ଯ୍ୟ ସହିତ ଯେତେ ଜଣ ଥିଲେ ଅଭିମନ୍ୟୁଙ୍କୁ ବଦ୍ଧ କରିବାରେ, ସବୁ ସଙ୍ଗ ଦୋଷରେ ଏ ଧୂଆଁ ଭଳି ହେଇଗଲେ। ଧୂଆଁ କ'ଣ ହେଇଛନ୍ତି ଜାଣିଛନ୍ତି ନା, ସେଇ ଧୂଆଁ ବାୟୁ ସଙ୍ଗରେ ଆଜି ମିଶିକି ଲୋକକୁ ପୀଡ଼ା ଦେଉଛି, ଘରକୁ କଳା କରିଦେଉଛି, ଅଗ୍ନିରୁ ଯେଉଁ ବାହାରୁଛି ଶିଖା ଧୂଆଁ, ଆଉ ତାକୁ ସଜ୍ଜନ ଲୋକ ତାକୁ ସେ ଧୂଆଁ ସଜ୍ଜନ ଲୋକର ସଙ୍ଗ ପାଇଲେ ସେ କ'ଣ ହେଉ ଜାଣିଛନ୍ତି, କାଜଲ ହେଉଛି, ଆଖିରେ ଲାଗୁଛି, ସାଇ ହେଉଛି, ଲେଖା ଯେଉଁ ଆଗରୁ ଯେଉଁ କାଳି ସବୁ ତିଆରି କରାଯାଉଥିଲା, ଏ ଶିଖାକୁ ଶିଖାକୁ ରଖିକି ଧରିକି ସେଥିରୁ ଆଣି ସାଇ ତିଆରି କରାଯାଉଛି ସଙ୍ଗ। କିନ୍ତୁ ଅଭିମାନ ବଦ୍ଧ ବେଳେ କେହି ପ୍ରଶଂସା କଲେ ତାଙ୍କ ବୀରତ୍ୱକୁ, ଯାହା ପ୍ରଶଂସା କରୁଥାନ୍ତି କିନ୍ତୁ ଭଗବାନ ତାଙ୍କ ସପକ୍ଷରେ ଅଛନ୍ତି, ଏଇ ଈର୍ଷା ଭାବରେ ଏତେ ଈର୍ଷାନ୍ୱିତ ହେଇଯାଇଥିଲେ ଅଭିମନ ବଦ୍ଧ ପୂର୍ବେ, ଯଦି ଅଭିମନ ମୁଖରେ ଏଇଟା କହିଥାନ୍ତେ ବି ଅଭିମନ ଆଟଲିଷ୍ଟ ସନ୍ତୁଷ୍ଟ ହେଇକି ଠିକ୍ ଅଛି, ମୋର ପ୍ରଶଂସା ଆମ ଗୁରୁଜନମାନେ କରୁଛନ୍ତି, ସଙ୍ଗ ଦୋଷ, କିନ୍ତୁ ଦେବ ସମାଜରେ ସମସ୍ତେ ପ୍ରଶଂସା କରୁଛନ୍ତି, କାହାର, ବୃତ୍ର ପ୍ରଭୁଙ୍କର। ନୁନୁ ପରାଜୟନମ ଲଜ୍ଜିତ ଅହମ ଯୁଦ୍ଧାନ ଉତ୍ସାହେ, ବଜ୍ର ଖସି ପଡ଼ୁଛି, ଡାକୁଛନ୍ତି କିଏ, ବୃତ୍ର ପ୍ରଭୁ, ଇନ୍ଦ୍ର ବଜ୍ର ଉଠାଅ ମୋତେ ମାର। ଇନ୍ଦ୍ର ଆଉ ବଜ୍ର ଉଠାଉନାହାନ୍ତି ଲଜ୍ଜାରେ, ବଜ୍ର ହା ତଳେ ପଡ଼ିଛି, କହିଲେ ମୁଁ ଯୁଦ୍ଧ କରିବି, ମୋର ଆଉ ଉତ୍ସାହ ଅଛି, ମୋ ଉତ୍ସାହକୁ ଭାଙ୍ଗିଦେଲ ବା। ନୁନୁ ପରାଜୟନମ ଅହମ ଯୁଦ୍ଧ ନ ଉତ୍ସାହ, ମୋର ତ ପରାଜୟ ହେଇଗଲା, ବଜ୍ର ହାତରୁ ଖସି ପଡ଼ିଲା, ମୋର ଉତ୍ସାହ ନାହିଁ ବିଲକୁଲ ଯୁଦ୍ଧ କରିବା ପାଇଁ, ବର୍ତ୍ତମାନ ଉଦ୍ଗାର ଦେବେ ସମସ୍ତ ସମସ୍ତ ଧର୍ମଶାସ୍ତ୍ରର ନୀତିକୁ ଉଦ୍ଗାର ଦେଲା ଭଳି ଦେବେ। ଇନ୍ଦ୍ରାଣ ବଜ୍ରମ ଜଗୃହେ ବିଲଜ୍ଜିତମ ଚ୍ୟୁତମ ସ୍ୱହସ୍ତାତ୍ ଅରିସନ୍ନିଧୋ ପୁନଃ ତମାହ ବୃତ୍ତ ତମାହ ବୃତ୍ତ ହର ଆତ୍ ଆତ ବଜ୍ର ଜହି ସୁଶତ୍ରୁ ଅଭିଷାଦ କାଳମ। ହେ ଶତ୍ରୁ, ହେ ଭଗବାନ, ହେ ଇନ୍ଦ୍ର, ଲଜ୍ଜାକର ନିବର୍ତ୍ତମାନ ବିଷାଦ ସମୟ ନୁହେଁ। ତୁମେ ଲଜ୍ଜା କରନି, ତୁମ ହାତରେ ବଜ୍ର ଖସିଗଲା ବୋଲି ମୁଁ ପାଖରେ ଅଛି। ଇନ୍ଦ୍ର ନ ବଜ୍ରମ ଜଗୃହେ ବିଲଜ୍ଜିତମ, ଇନ୍ଦ୍ର ବଜ୍ରକୁ ଜଗୃହେ ଧରୁନଥିଲେ କାହିଁକି ନା ଲଜ୍ଜା ପାଇକି, ଇନ୍ଦ୍ରକୁ ଲଜ୍ଜା ଲାଗୁଥିଲା। ଯେଉଁ ବଜ୍ର ହାତରୁ ଖସି ପଡ଼ିଛି ଶତ୍ରୁ ଆଗରେ କାହିଁକି ଲଜ୍ଜା ପାଉଥିଲେ ନା, ଚ୍ୟୁତ ସୋ ହସ୍ତାତ୍ ଅରିସନ୍ନିଧ ପୁନଃ, ଲୁଚେଇ ଲୁଚେଇ ସେ ଧରିଦେଇଥାନ୍ତେ, କିନ୍ତୁ ଆଗରେ ବୃତ୍ର ଅଛନ୍ତି ବା ଅରି, ଯେ ଶତ୍ରୁ ସମ୍ମୁଖରେ ଠିଆ ହେଇଛନ୍ତି, କେଉଁ ହିସାବରେ ବଜ୍ରଟାକୁ ଉଠେଇବେ, କେତେ ଉଦାର। ପ୍ରଭୁପାଜୀ ମହାରାଜ ସୁନ୍ଦର କଥା, ମୁଁ ତ ପ୍ରତିଦିନ ପ୍ରବଚନ ଦେଇଗଲା ମୁଁ ଖାଲି ଚିନ୍ତା କରେ, ଆଜି ଇନ୍ଦ୍ର, ମୁଁ ତ ଇନ୍ଦ୍ରଙ୍କ ନିକଟରେ କେବଳ ଅପରାଧ କରୁଛି ଆଉ ବୃତ୍ର ପ୍ରଭୁଙ୍କୁ ବଡ଼ କରୁଛି, ଇନ୍ଦ୍ର ହିଁ ଭଗବାନଙ୍କର ବିଭୂତି ନା। ପଡ଼ୁ ପଡ଼ୁ କାଲି ରାତି 12 ଦେଖିଲି ପ୍ରଭୁପାଦ, ମୋ ଭାବ ଠିକ, ପ୍ରଭୁପାଦ ଯାହା କହିଛନ୍ତି ଠିକ କହିଛନ୍ତି, ମୁଁ ଯାହା କହୁଛି ଯାହା ପ୍ରଭୁପାଦ ଦୟା କରିଛନ୍ତି। ପ୍ରଭୁପାଦ ଲେଖିଛନ୍ତି, ଇନ୍ ଦିସ୍ ଫାଇଟିଂ ବୃତ ଇଜ୍ ରିଏଲ ସୁର, ହ୍ୱେର ଆଜ୍ ଇନ୍ଦ୍ର ଇଜ୍ ଅସୁର। ପ୍ରଭୁପାଦ ଏ ଯୁଦ୍ଧରେ ବୃତ ହେଉଛନ୍ତି ସୁର ଦେବତା, ଇନ୍ଦ୍ର ହେଉଛନ୍ତି ଅସୁର, ପ୍ରଭୁପାଦ ଲେଖିଛନ୍ତି। ମୁଁ ସେଇଟା ଆଶ୍ୱାସନ ପାଇଲି, ମୁଁ କିଛି ନହେଲେ ଭାଗବତର ଅପରାଧ ହେଇଛି, ମୁଁ ଏତେ ଲୋକଙ୍କ ଆଗରେ ଇନ୍ଦ୍ରକୁ ନିନ୍ଦା କରିକରି ଆସୁଛି। ଏଇ କ୍ଷେତ୍ର ସେଇଟା, ସେ ଯୁଦ୍ଧ କ୍ଷେତ୍ରରେ ଅସୁରର ଅଭିନୟ କରୁଥିଲେ କିଏ, ଇନ୍ଦ୍ର, ସୁରର ଅଭିନୟ କରୁଥିଲେ ପ୍ରଭୁ ବୃତ୍ର। ହେଲେ ମୁଁ ଶତ୍ରୁ ହେଲେ ବି ତୁମେ କଣ ଲଜ୍ଜା କରୁଛ, ନା ବିଷାଦ କାଳମ ଜହି ସୋ ଶତ୍ରୁ, ମୁଁ ତୁମର ଶତ୍ରୁ, ତୁମେ ବିଷାଦ କରନି, ଉଠାଅ ବଜ୍ର ଉଠାଅ, ଲଜ୍ଜାରେ ଉଠାଉନଥିଲେ। ଦେବଗୁଣ ଆଙ୍କର ଅଛି ନା, ଏ ବାସ ବର୍ତ୍ତମାନ ଦେବତା ବିଷାଦ କାହିଁ କରୁଛ, ତୁମର ଧର୍ମ ତୁମେ କର, କର୍ମ ତୁମେ କର, ଏ ଲଜ୍ଜାରେ ଉଠାଉନାହାନ୍ତି। ଇଏ କହିଲେ ମୋର ଯେ ମୁଁ ଉଠେଇବି ମୋର ଜୟ ହବ ବୋଲି କଣ ମାନେ ଅଛି, କହିଲେ ଚାଲନା ପୁଣି ପ୍ରବଚନ ଉଦ୍ଗାର, ସଂସାରର ଜୟ କେବଳ ଭଗବାନଙ୍କର ହେଇଛି, ଜୟ ଦେହିରୁ କେବେ ହେଇନି, ଜୀବର କେବେ ହେଇନି, ଜୀବର ଜୟ ପରାଜୟ ସବୁବେଳେ ଚାଲିଛି, ଏଇଟା ଗୋଟେ ବାଜି ଖେଳ ବର୍ତ୍ତମାନ, ଜୟ ତୁମର ହବ କି ମୋର ହବ କିଛି ଠିକ ନାହିଁ, କର୍ତ୍ତବ୍ୟ କରିବା ପାଇଁ ପଛଉଛ କେମିତି, ଯେ ତୁମର ଜୟ କରିବାର ନଥିଲା ବିଶ୍ୱକୁ ବଦ୍ଧ କରିକି ପଲା ପରେ ଭଗବାନଙ୍କ ପାଦ ପଦ୍ମରେ କାହିଁକି ପଡ଼ିଥିଲ, କାହିଁକି ଦଧିଜୀଙ୍କ ନିକଟରେ ଭିକାରୀ ଭଳି ଭିକ ମାଗିକି ଅସ୍ଥି ଧରିକି ଆସିଲ, କର୍ତ୍ତବ୍ୟ କର, ଉଠାଅ, ଜୟ କେବଳ ଭଗବାନଙ୍କର, ନିରବଚ୍ଛିନ୍ନ ଜୟ କେବଳ ଈଶ୍ୱରଙ୍କର ହେଇଛି, କୌଣସି ଜୀବର କେବେ ସର୍ବଦା ଜୟ ହେଇନି, ଜୟ ପରାଜୟ ଲାଗିକି ରହିଛି, ଜୟ କର। ମୁଁ କହୁନି ମୋର ଜୟ ହଉ ବୋଲି କିମ୍ବା ତୁମର ପରାଜୟ ହଉ ବୋଲି, ଏଇଟା ଅନିଶ୍ଚିତ, ଭଗବାନଙ୍କର ଜୟ, ଉଠାଅ। ଜୁଜୁଷତାମ କୁତ୍ର ଚିଦାତତାଇନମ ଜୟ ସଦୈକ ସଦୈକତ୍ର ନବୈ ପରାତ୍ମନମ ବିନୈକ ଉତ୍ପତ୍ତି ଲୟ ସ୍ଥିତି ସ୍ୱରମ ସର୍ବଜ୍ଞ ଆଦ୍ୟମ ପୁରୁଷ ସନାତନମ, ସର୍ବଜ୍ଞ ଆଦ୍ୟମ ପୁରୁଷମ ସନାତନମ ଉତ୍ପତ୍ତି ସ୍ଥିତି ଉତ୍ପତ୍ତି ଲୟ ସ୍ଥିତି ଈଶ୍ୱରମ। ଏ ଭଗବାନଙ୍କୁ ସୁବିଶେଷଣ ଦେଲେ, ଉତ୍ପତ୍ତି ସ୍ଥିତି ପାଳନର ଯିଏ ଈଶ୍ୱର, ଯିଏ ସର୍ବଜ୍ଞ, ଯିଏ ଆଦ୍ୟ, ଯିଏ ପୁରୁଷ, ଯିଏ ସନାତନ, ବିନୈକ ତାଙ୍କ ବିନା ସର୍ବଦା କାହାର ଜୟ ହେଇନି, ତାଙ୍କର ନିରବଚ୍ଛିନ୍ନ ଜୟ ଚାଲିଛି। ଜୟ ତୁମର ହବ କି ମୋର ହବ ମୁଁ କହିପାରିବିନି, ଜୟ ପରାଜୟ ସବୁବେଳେ ଜୀବନ ଲାଗିକି ରହିବ, କାହିଁ ଭୟ କରୁଛ। ଭଗବାନ ଗୀତାରେ ଯାହା ଅର୍ଜୁନକୁ ପ୍ରବଚନ ଦେଇଥିଲେ, ସୁଖ ଦୁଃଖେ ସମଙ୍କୃତ୍ୱା, ତାପରେ ଲାଭ 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 ଜୟା ଜୟ ଜୟ ଅଜୟରେ ତତ୍ତ୍ୱ ଯୁଦ୍ଧାୟ ଯୁଜ୍ୟସ୍ୱ, ଯୁଦ୍ଧ ପାଇଁ ଯୁଦ୍ଧ କର, କ୍ଷେତ୍ରରେ ତୁମର ଡ୍ୟୁଟି ହେଲା ଯୁଦ୍ଧ କରିବା, ତୁମେ ଯୁଦ୍ଧ ତୁମ ଧର୍ମ ପାଇଁ ହିଁ ଯୁଦ୍ଧ କର, ବାସ୍ ତୁମର ଧର୍ମ କର, ବ୍ୟତିବ୍ୟସ୍ତ ହୁଅନି। ତାପରେ ସେ କାଳେ ସେ କହିବେ, ହଁ ଠିକ, ଜୟ ପରାଜୟ ମୁଁ ମାନି ନେଉଛି, ସେ ଜୟ ପରାଜୟ ଭିତରେ କାହାର କିଛି ଠିକ ନାହିଁ, କିନ୍ତୁ ଜୟ ପରାଜୟ ଭିତରେ ଗୋଟେ ଡେଷ୍ଟିନେସନ, କାହାର ଜୟ ହେବ କାହାର ପରାଜୟ ମୋତେ ନିଶ୍ଚିତ କରି କୁହ, ମୁଁ ତାହେଲେ ଯୁଦ୍ଧ କରିବି, ମୁଁ ତ ବର୍ତ୍ତମାନ ସନ୍ଦେହରେ ପଡ଼ିଯାଇଛି, ତୁମେ ମୋର ପରାକ୍ରମକୁ ନଷ୍ଟ କରି, ଜଣେ ଭଗବାନଙ୍କର ବାଣୀ ଗୋଟେ ଦିଗରେ ଅଛି, ଏଟା ତୁମେ କହୁଛ ଜୟ ପରାଜୟ କର୍ତ୍ତବ୍ୟ କରିବା ପାଇଁ, ମୋତେ ନିଶ୍ଚିତ କରି କୁହ ଯେ ମୁଁ କ'ଣ କରିବି। କହିଲେ ଦେଖ, ମୁଁ ନିଶ୍ଚିତ କରି କିଛି କହିପାରିବିନି, କାରଣ ତୁମେ ଯେମିତି ବନ୍ଧା ମୁଁ ବି ସେମିତି ବନ୍ଧା। ସ୍ୱାମୀ ସେ ସ୍ୱାମୀ ପାଦ କହୁଛନ୍ତି, ପରାଧୀନତା ମେବାହ लोका यदि सप्तमी सातटी श्लोक कहे जगत में समस्ते पराधीन मुई पराधीन काल अधीन समस्ते अच्छे बहुत सुंदर सुंदर उदाहरण सातटी श्लोक बर्तमान उद्गार देवे वृत्त प्रभु इंद्र को बुझेबे लोका सपाल जस्यमे लोका सपाल जस्येम स्वसंती विवसावसे दीजाई वसिचा बध्या सकालयह कारणम समस्त पराधीन गोटे सुंदर उदाहरण दौरान लिखे इन दिस फाइटिंग एक्चुअली वृत्त इज सुर भैराज इंद्र इज असुर कहीं कथि जो आरंभ कर देवता मान गुण देवता मैंने कथा कही पारे इंद्र बुझी पार ना ये बुझे वृत्त प्रभु लोका सपाल जस्यमे जिते लोक अच्छा सपाल लोकपाल समस्ते शोषंती व्यवसावशे से निज चेष्टा भगवान बसई कर काल बसई कर अरे तुम्हें काल बस मुझे काल बस मुझे पर निश्चित कमी कहि समस्त लोकपाल मान भी इंद्र मु तो इंद्र कौच वरुण ब्रह्माजी वायु जिते अच्छा समस्ते बसई कर कि भली बसई कर ठिया है कि देखना ମାଛି ପଛରେ ମାଛି ଭାବୁଛି ବେଙ୍ଗ ହେଉଛି ମୋର କାଳ, ବେଙ୍ଗ ଭାବୁଛି ସାପ ହେଉଛି ମୋର କାଳ, ସାପ ଭାବୁଛି ମୟୂର ହେଉଛି ମୋର କାଳ, ମୟୂର ଭାବୁଛି ବାଘ ହେଉଛି ବାଘ ହେଉଛି ମୋର କାଳ, ବାଘ ଭାବୁଛି ବ୍ୟାଧ ହେଉଛି କାଳ, କିନ୍ତୁ ସମସ୍ତଙ୍କ କାଳ ପଛରେ ଖଡ଼କ ଦେଇ ଠିଆ ହେଇଛି, କିନ୍ତୁ ସମସ୍ତେ ସମସ୍ତଙ୍କୁ ଶତ୍ରୁ ଦେଖୁଛନ୍ତି କାଳ କିଏ ଦେଖିପାରୁ। ସର୍ବେଶୁ ଆହାର ବିହାର ସାଧନ ବିଧ ସର୍ବେ ଜଣା ବିହା କୁଲା, କିନ୍ତୁ କାଳ ସମସ୍ତଙ୍କ ପଛରେ ଅଛନ୍ତି। ସେଥିପାଇଁ ସେ କହୁଛନ୍ତି ଲୋକାଶ ପାରଦସ୍ୟମେ ସୁସନ୍ଧି ବିବସା ବସେ ଦିଜାଇବ ସୀତାବଦ୍ଧା। ଆକ୍ଚୁଆଲ ଟାଇମ୍ କେତେ ହେଲା ଦେଖ, ସକାଳ ଇହ କାରଣ ଦଶ ମିନିଟ୍ ଅଛି, ଠିକ୍ ଅଛି। ତାହେଲେ ସମସ୍ତେ କାଳରେ ବସ, ତୁମେ ବି କାଳରେ ବସ, ମୁଁ ବି କାଳରେ ବସ, କାହିଁକି ବ୍ୟାକୁଳଉଛ, କର୍ମ କର, ଯୁଦ୍ଧ କର, ଭୟ କରନି। ସେ ସେଠୁ କହିବେ ସୌର୍ଯ୍ୟ ବୀର୍ଯ୍ୟ ସବୁ ମୁଁ ଦେଖିଲି, ଆଉ ମୋର ବି ସୌର୍ଯ୍ୟ ବୀର୍ଯ୍ୟ ମୁଁ ଜାଣିଛି, କେମିତି ଆମେ ଯୁଦ୍ଧ କରିବା, ମୁଁ ଜୟ ପରାଜୟଟାକୁ ଅନୁଭବ କରିପାରୁଛି। କହିଲେ ନା 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 ନା, ଏଗୁଡ଼ିକ ଆମର ସବୁ କିଛି ଗୁଣ ନାହିଁ, ଆମେ ସବୁ ଜଡ଼ା ଜିନିଷ, ଆମର ଇନ୍ଦ୍ରିୟମାନଙ୍କର ଯେଉଁ ଶକ୍ତି ଭଗବାନଙ୍କ ନିକଟରୁ ଆସୁଛି, ଆଉ ସେ ଭଗବାନ ଚାହିଁବେ ଯାହାକୁ ସେ ଜୟ ଦେବେ। ଇନ୍ଦ୍ର ତୁମର ଜୟ ହେଇପାରେ କିମ୍ବା ମୋର ଜୟ ହେଇପାରେ, ଏଥିରେ କୌଣସି ନିଶ୍ଚିତତା ନାହିଁ, କାରଣ ଇନ୍ଦ୍ରିୟମାନଙ୍କର ଶକ୍ତି କାହା ନିକଟରୁ ଆସେ, ଭଗବାନଙ୍କ ନିକଟରୁ। ମନେ ରଖିଛନ୍ତି ନା, ଯେଉଁ ବାପା ଆମର ରାଧାନନ୍ଦ ସ୍ୱାମୀ ମହାରାଜ ଗୋଟେ ଉଦାହରଣ ଦେଇଥିଲେ, ଯେଉଁ ବାପା ପୁଅକୁ କାନ ଧରିକି ପାଠ ପଢେଇବ, ତ କ'ଣ ପାଠ ପଢେଇଲା କ'ଣ କହିବ, ତ କ'ଣ ଦେଖାହଉନି କିରେ, ମୁଁ ଅଟା ଲେଖିଦେଇଛି, କିନ୍ତୁ ସିଏ ବୁଢ଼ା ହେଇଗଲା ପରେ ପୁଅ କହିବ, ପୁଅରେ ମୋତେ ଦେଖାଯାଉନି ଟିକେ ଧରିଲୁ। ଛୋଟ ଛୁଆକୁ ଧରିକି ବୁଢ଼ା ଲିଡ୍ କରି ତା ଲାଇଫ୍ ଯିବ, କିନ୍ତୁ ଇନ୍ଦ୍ରଶକ୍ତି କୁଆଡ଼େ ଗଲା, ଯିଏ ପାଠ ପଢେଇଲା ବେଳେ ଛୁଆକୁ ତତେ ଦେଖାଯାଉନି, ଆଉ ସେ ଛୁଆ କ'ଣ କହିବ, ବୁଢ଼ା ବୁଢ଼ା ବାପାକୁ କହିବ, ଯେ ତାର ନାତି ହେଇଥିବ ସେ ଶୁଣିଥିବ, କହିବ ଜେଜେ କ'ଣ ତୁମକୁ ଦେଖାଯାଉନି କି ରାସ୍ତାଟା, ସିଏ ରାସ୍ତା ଦେଖାଉଥିଲା ପାଠ ଦେଖାଉଥିଲା, କିନ୍ତୁ ତାକୁ ଦେଖାଯିବ। ଇନ୍ଦ୍ର ତୁମେ ଭୟ କାହିଁ କରୁଛ, ତୁମେ ଭାବୁଛ ମୁଁ ତୁମର ବଜ୍ରକୁ ନିଷ୍ଫଳ କରିଦେଲେ ଏଟା ମୋର ଶକ୍ତି, ଆଉ ତୁମେ ମୋ ହାତକୁ କାଟିଦେଲେ ତୁମର ଶକ୍ତି, କାହିଁକି ଦେବରାଜ ଇନ୍ଦ୍ର ହେଇଛ, ଜାଣିନ ଶକ୍ତି କାହା ନିକଟରୁ ଆସୁଛି, ତୁମେ ଦେବରାଜ ଇନ୍ଦ୍ର ପାଇଁ ଯୋଗ୍ୟ ନୁହଁ, ଟିକେ ଭାବ। ଆରେ ଭଗବାନଙ୍କ ତତ୍ତ୍ୱ ଟିକେ ଜାଣ, ତୁମେ ସମସ୍ତେ କାଳରେ ବସ, ମୁଁ ବି କାଳରେ ବସ, ତୁମେ ବି କାଳରେ ବସ, କର୍ମ କର, ଆଉ ଇନ୍ଦ୍ର ଶକ୍ତି ଇନ୍ଦ୍ରିୟ ପଟୁତା ଉପରେ ତୁମେ ବିଶ୍ୱାସ କରନି, ବିଜୟ ତୁମର ହେଇପାରେ ବା ମୋର ହେଇପାରେ, ଯଦି ଯେକୌଣସି ସମୟରେ ଭଗବାନ ତୁମକୁ ବଳ ଦେଇଦେଲେ ତୁମେ ମୋତେ ଜୟ କରିନବ। ଭଗବାନ ଗୀତାରେ କ'ଣ କହିଲେ, ବଲ ବଲ ବତାନ ହମ କାମରା କାମରାଗ ବି ବର୍ଜିତ ନା କାମରାଗ, ବଳବାନର ବଳ ମୁଁ ଇନ୍ଦ୍ର, ଲାଷ୍ଟ ମୋମେଣ୍ଟରେ ବି ତୁମକୁ ବଳ ଦେଇଦେଇକି ଭଗବାନ ତୁମକୁ ଜୟ କରିଦେଇପାରନ୍ତି, କାରଣ ଏତିକି ବଳ ଭଗବାନଙ୍କ ନିକଟରୁ ଆସେ। କେତେ ସୁନ୍ଦର, ହାତ ଯାହାର କଟିଯାଇଛି ସାଧୁଙ୍କୁ ଅସତ୍ସଙ୍ଗ ସତ୍ସଙ୍ଗରେ ଏଇ ହେଉଛି ଲକ୍ଷଣ, ସାଧୁ ପୀଡ଼ା ପାଇଲେ ବି ସେ ଆଖୁ ଭଳି ଗନ୍ନା ଭଳି ସେ ରସ ଦେବେ, ଆଖୁକୁ ଆପଣ ପୀଡ଼ା ଦେବେ ତା ଶରୀରକୁ ସେ କ'ଣ ହବ, ଛିନ୍ନ ଭିନ୍ନ କରିଦେବ, କିନ୍ତୁ ରସ ଦେବ। ସାଧୁ କଷ୍ଟ ପାଇଲେ ବି ଇନ୍ଦ୍ର ଯାହାକୁ ହାତକୁ ବଜ୍ରରେ କାଟି ଦେଇଛନ୍ତି, ସେ ଆଜି କେତେ ସୁନ୍ଦର ପ୍ରବଚନ ଦେଉଛନ୍ତି, ଇନ୍ଦ୍ର କ'ଣ ଡରୁଛ ତୁମେ, ସାଧୁ କଷ୍ଟ ପାଅ, କଷ୍ଟ ପାଇକି ସୁଗୁଣ ଦେଉଛନ୍ତି, ଅସାଧୁ ସୁଖ ବେଳେ ବି ଦୁଃଖ ଦେବ, ତା ମୁଖରୁ ବିଷ ବାହାରିବ, ସୁଖ ବେଳେ ବି ସେ ବିଛୁଆତି ବଞ୍ଚିଥିଲା ବେଳେ ହାତ ମାରିଲେ ମରିବୁ, ଆଉ ମଲା ପରେ ବି ଯେଉଁଠି ଉଡ଼ିକି ଯାଇ ଯେଉଁଠି ଲାଗିବ ସେ କୁଣ୍ଡିଆ ହବ। ସାଧୁ ଅସାଧୁ ଭିତରେ ପାର୍ଥକ୍ୟ, ଓଜସଃ ବଲ ପ୍ରାଣ ଅମୃତମୃତମେବ ଚ ତମଜ୍ଞାୟୋଜନମ ହେତୁ ଆତ୍ମନେ ମନ୍ୟତେ ଜଡ଼ମ। ଆରେ ତୁମେ ଏଇ ତତ୍ତ୍ୱ ଜାଣିନ, ଓଜମ ଇନ୍ଦ୍ରିୟ ବଲମ ସହ ମନ ବଲମ ବଲମ ଶରୀର ବଲମ ପ୍ରାଣମ ଅମୃତମ ମୃତମ ଜୟ ବିଜୟ, ଏଇ ଯେତିକି ବଳ ମୁଁ କହିଲି, ଇନ୍ଦ୍ରିୟ ବଳ ମନ ବଳ ଶରୀର ବଳ ସବୁକିଛି, ମୃତ୍ୟୁ ଅମୃତ ସବୁକିଛି ଆସେ କାହା ନିକଟରୁ, ଭଗବାନଙ୍କ ନିକଟରୁ। ତମ ଅଜ୍ଞାୟ ସେଇ ପ୍ରଭୁଙ୍କୁ ନ ଜାଣିକି, ତୁମେ ବା ଭଗବାନଙ୍କର ଭକ୍ତ ଇନ୍ଦ୍ର, ତୁମେ ତାଙ୍କୁ ଜାଣିନ, ସେଥିପାଇଁ ତୁମେ କହୁଛ ଜୟ କାହା ହବ ବିଜୟ କାହା ହବ। ଆରେ ଭଗବାନ ତୁମକୁ ମନୋବଳ ଅଧିକ ଦେଇଦେଲେ ଶରୀର ବଳ ଅଧିକ ଦେଲେ ତୁମେ ବିଜୟ କରିନବ, ମୁଁ ପରାସ୍ତ ହେଇଯିବି, ତୁମେ ଏତିକି ବିଶ୍ୱାସ କରିପାରୁନ, ମୁଁ କହୁଛି ମାର ବୋଲି ବଜ୍ର ଚଲାଅ ବୋଲି ତୁମେ ବଜ୍ର ଚଲାଉନ, ବଜ୍ର ନିଷ୍ଫଳ ହେଇଗଲ ବୋଲି ଉଠାଅ ବଜ୍ର, ଯିଏ ଅଜ୍ଞ ସେ ଜାଣିପାରେ ନା ଶକ୍ତି ଆସୁଛି, ଭଗବାନ ସବୁ କିଛି କରୁଛ। ଏବଂ ସୁନ୍ଦର କଥା କହିଲେ, ଏ ଶ୍ଲୋକର କଥା ବିଶ୍ରାମ ଦେବା, ଠିକ ନଟା ହେଇଯିବେ। ଯଥା ଦାରୁମୟୀ ନାରୀ
जथा पत्रमयो मृगः एवं भूतानि मघवान् ईशतंत्राणि विद्धिवो डाकिले संबोधन कौन डाकिले मघवान् पूर्व डाकिले शक्र हे मघवान् हे इंद्र सतस्वमेध यज्ञ करी तुम विषय भोग करिया पे आस तुम जानि न समस्त पराधीन तुम भागुच कि मोरे भयंकर रूप मु परास्त कर देले बोली मुई पराधीन नुए मु पराधीन मु तुम्हार वज्र को निष्फल कर देले मु पराधीन ना कि बोली ना जथा दारुमयी नारी गोटे नारी रो मूर्ति दारुमयी अच्छी से चली पार हसी पार कांदी पार जथा पत्रमय मृग मृग जो मृग पत्र को खाए यदि पत्र को नहीं गोटे मृग करदेबा ता मुहर पत्र को दबा सी खाई पारे पत्रमयी मृग भावार्थ देखिना आजिकाल सब बिक्री हो रास्त घास मृग कर घास देवे से खाइब आम समस्त मृग भाई पत्रमय मृग खाई ना आम स्वतंत्रता किसी ना कि ना एवं भूतानि मघवान ईशतंत्रता विद्धिवो तुम्हें जान हे मघवान समस्त आम ईशंकर जंत्रित होकर रही तंत्रित अधीन रही तुम्हें भी ये युद्ध अधीन मुधीन मार मत कहीं भय कर युद्ध कर आरंभ कर यह कहला पर आ दुई तीनो प्रवचन देक आरंभ करेंगे काष्टर पीतुली जेना कुहू के नाचाय काष्टर पीतुली जेना कुहू के नाचाय आपने ना काष्टर पीतुली जेना कुहु के नाचाय काष्टर पीतुली जेना कुहु के नाचाय ईश्वर चरित्र किछु बुझा न जाय ईश्वर चरित्र किछु प्रशंसा करी करी रुद्र प्रभुंकर प्रशंसा करी करी मु कच्चा ही कच्चा रही तुम्हें